श्रीमद्भागवतम दशम स्कंद सत्तावन अध्याय श्लोक 11। सोपी कृतोद्यम ज्ञात्वा भीतः प्राणपरीक्षया साहज्ये कृतवर्माणम् अजाचत सचा ब्रवीत् सोपी कृतोद्यम ज्ञात्वा भीतः प्राणपरीक्षया साहज्ये कृतवर्माणम् अजाचत सचा ब्रवीत्। सोपी कृतोद्यम ज्ञात्वा भीतः प्राणपरीक्षया साहज्ये कृतवर्माणम् अजाचत सचा ब्रवीत्। सोपी कृतोद्यम ज्ञात्वा भीतः प्राणपरीक्षया साहज्ये कृतवर्माणम् अजाचत सचा ब्रवीत्। हरे कृष्ण बस्त भक्त जन्मद मातृवृंद मनोर भागवत कथा को स्वागत जनाऊँच तेणु आज कथा विषय वस्तु द्वारका रहा गत कामें जो कही कमी भगवान यही भाव विलाप करहचीगला द्वारकार पूरा पहुँचे प्रवेश कले द्वारकापुर सब घटना शुणी बर्तमान कृतवर्मा जो सतधर्मा को हत्या करने भगवान उद्यम आरंभ कले गत श्लोक कहला तेणु ये श्लोक बर्तमान आज श्लोक हूँ सोपी कृतोद्यम ज्ञात्वा सोपी सतधर्मा मध्य सपी ये जापारे भगवान यही भाव उद्यम आरंभ कर मत हत्या करने हंतुम हर्तु मणि तत मत हत्या करवाई ये खबर से पाइले तेणु सोपी कृतोद्यम ज्ञात्वा भीत प्राण परीक्षा से भय आसला ता पूर्व भय नाला तो जमापड़ा पूर्व भय नाला भीत वर्तमान जो बड़े आसन संकट उपस्थित होगा से भय आसला भीत प्राण परीक्षा प्राण को रक्षा करवाई केमी प्राणटी रक्षा कर प्राण वर्तमान संकट पड़ जा प्राण संकट सब बड़ संकट हूँ प्राण संकट भौतिक जगत में जिते भय अच्छी सब बड़ भय हूँ मृत्यु भय भौतिक जगत को कह जाए कौन हूँ प वर्ग प वर्ग ग्रामर व्याकरण से वर्णना कर वर्ग च वर्ग इत्यादि त वर्ग इत्यादि प वर्ग रही प वर्ग हूँ प प ब म ए पांचटी अक्षर प वर्ग तेणु ये भौतिक जगत कहले समस्त परिश्रम करे परिश्रम परिश्रम हेले पटर फेण बाहर फरे फेण आसला प फ बे परिश्रम कम सबकि व्यर्थ हो जाए भौतिक जगत जिते सब उद्यम रही सब गुड़ाक व्यर्थ हो जाए भागवतम से कथा कहले भगवान ऋषभदेव कहले पंचम स्कंद पंचम अध्याय कहले पराभवस्तावत्वोध जात जावत न जिज्ञासित आत्मतत्व तावत किया जावत इदम मनोभय कर्मात्मक जेना शरीर बंध पराभवस्तावत अबोध जात भौतिक जगत रे जो मैंने जन्म होबोध जात अबोध कहले अज्ञान तर जात होबोध एमती कि ब्रह्मा मध्य जानी पार ना से किए ସେ ବହୁତ ଚେଷ୍ଟା କରିକି ଜାଣିବା ପାଇଁ ଚାହିଁଲେ ତାଙ୍କର କେଉଁଠୁ ଆସିଲେ ଏସବୁ କଥା ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କ ଭଳି ବ୍ୟକ୍ତି ମଧ୍ୟ ସେ ଅବୋଧ ଜାତ ଅଜ୍ଞାନତା ଭିତରେ ଜନ୍ମ ନେଉଛନ୍ତି। ତେଣୁ ପରାଭବ ସ୍ଥାବତ ଅବୋଧ ଜାତ ସେତିକି ଦିନ ପର୍ଯ୍ୟନ୍ତ ସବୁକିଛି ପରାସ୍ତ ହୋଇଯିବ ବା ପରାଜୟ ହେବ। ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ଵ ସେତେ ଦିନ ପର୍ଯ୍ୟନ୍ତ ଜଣେ ଆତ୍ମତତ୍ଵ ଜିଜ୍ଞାସ କରୁନାହିଁ। ଯାବତ୍ କ୍ରିୟା ସ୍ଥାବତ ଇଦଂ ମନବୈ କର୍ମାତ୍ମକ ଜେନ ଶରୀର ବନ୍ଧ। ତେଣୁ ଏସବୁ କାର୍ଯ୍ୟ ହେଉଛି ମନ ଦ୍ୱାରା। ମନ ହେଉଛି ମୂଳ, ସବୁକିଛିର ମୂଳ ହେଉଛି ମନ। ଏ କର୍ମବନ୍ଧ, ଏ କର୍ମ ଯେଉଁ ରହିଛି କର୍ମର ଫଳ ଅନୁସାରେ ସେ କର୍ମବନ୍ଧନରେ କାର୍ଯ୍ୟ କରି ଚାଲିଛି। ଏଇଭଳି ଭାବରେ ଅନେକ କାଳ ଧରିକି ଚାଲିଛି କର୍ମବନ୍ଧନ, ସବୁକିଛି ପରାସ୍ତ ହୋଇଯାଉଛି। କିନ୍ତୁ ଜଣେ ପ୍ରଶ୍ନ ପଚାରିବ କେମିତି ସମସ୍ତେ ସବୁ ପରାଭବ ବୋଲି କୁହାଯାଉଛି, କେମିତି କୁହାଯାଉଛି? କାରଣ ସେ ଜୟ ଲାଭ କରୁଛି, ବିଜୟ ଲାଭ କଲା, ତାକୁ ସବୁ ମେଡ଼ାଲ ଦିଆଗଲା, ଇଏ ହେଲା ସିଏ ହେଲା, ସବୁ ପରା ଜୟ ଲାଭ କଲା, ପରାଜୟ କେଉଁଠି ହେଲା? ତାହେଲେ କେମିତି ଏଇଟା ଭଗବାନ କହିଲେ, ଏଇଟା ଭାଗବତ କୁହାଯାଇଛି, ଏଇଟା ଭୁଲ ନା ସେ କେଉଁଟା ଠିକ୍? ତେଣୁ ଏଇଟାକୁ ସମାଧାନ ଏଇଭଳି ଭାବରେ କରାଯିବ। ଯଦିଓ ଭୌତିକ ଜଗତରେ ବହୁତ କିଛି ଜୟ ଲାଭ କରୁଛନ୍ତି ବୋଲି କୁହାଯାଏ, ବହୁତ କିଛି ଜୟ ଲାଭ କରୁଛନ୍ତି ସବୁ ହେଲା, କିନ୍ତୁ ଅନ୍ତିମରେ ମୃତ୍ୟୁ ରୂପରେ ଭଗବାନ ତାଙ୍କର ସବୁକିଛି ଜୟକୁ ହାସଲ ନେଇଯାଆନ୍ତି। ମୃତ୍ୟୁ ସର୍ବହ୍ରସ୍ଚାହମ ଉଦ୍ଭବସ୍ଥା ଭବିଷ୍ୟତାମ ପ୍ରୀତି ଶ୍ରୀ ଭକ୍ତ ନାରୀଣା ସ୍ମୃତି ମେଧା ଦୃତି କ୍ଷମା। ଯେତେ ସବୁ ତାଙ୍କର ସବୁ ଗୁଣ ସବୁ ରହିଛି, ବହୁତ ମେଡ଼ାଲ ପାଇଛନ୍ତି, ସବୁକିଛି ପାଇଛନ୍ତି, କିନ୍ତୁ ମୃତ୍ୟୁରେ ସବୁକିଛି ଛିନ୍ନ ହୋଇଯାଉଛି, ତା'ର କିଛି ମୂଲ୍ୟ ରହୁନାହିଁ, ସେସବୁ ଚାଲିଗଲା। ତେଣୁ ପ୍ରକୃତ ଜୟ ହେଉଛି ସେତିକି ସେତେବେଳେ କୁହାଯିବ ଯେତେବେଳେ ଜଣେ ମୃତ୍ୟୁକୁ ଜୟ କରିପାରିବ। ମୃତ୍ୟୁକୁ ଜୟ ଜଣେ କଲା ମାନେ ସେଇଟା ହେଉଛି ପ୍ରକୃତ ଜୟ, ଏବଂ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ବି ସେଇଥିପାଇଁ ମୃତ୍ୟୁକୁ ଜୟ କରିବା ପାଇଁ। ମୃତ୍ୟୁ ରୂପକ ଯେଉଁ ପ୍ରୋବ୍ଲେମ୍ ରହିଛି ବା ସମସ୍ୟା ରହିଛି, ଆକୁ ଜୟ କରିବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ। ମନୁଷ୍ୟ ଜନ୍ମରେ ଜଣେ ମୃତ୍ୟୁକୁ ଜୟ କରିପାରିବ। ତେଣୁ ଯେତେ ଯେଉଁ ବିଜୟ ଲାଭ କଲେ ମଧ୍ୟ ଯଦି ସେମାନେ ମୃତ୍ୟୁକୁ ଜୟ କରିପାରିଲେ ନାହିଁ, ତାହେଲେ ସବୁ କିଛି ଗଲା, ନଷ୍ଟ ହୋଇଗଲା, ପରାଭବ ତାଙ୍କର ସବୁ ପରାଜୟ ହୋଇଗଲା। ତେଣୁ ମୃତ୍ୟୁକୁ ଜୟ ଜଣେ ଜୟ କରିପାରିବ ଏଇଟା କେହି ଚିନ୍ତା କରିପାରୁନାହାନ୍ତି। ବୈଜ୍ଞାନିକମାନେ ସେ କଥା ଚିନ୍ତା ଗବେଷଣା କରୁଛନ୍ତି, ଫେଲୁଅର୍ ହୋଇଗଲେ ଅଲଗା କଥା, ଗବେଷଣା କରୁଛନ୍ତି। କରୋନା ପାଇଁ ବା ଔଷଧ ପାଇଁ ଗବେଷଣା ଚାଲିଛି, ନିଜେ ବର୍ତ୍ତମାନ ବାହାରିଗଲା ଭ୍ୟାକ୍ସିନ୍ ବାହାରିଗଲା, ଗବେଷଣା ଚାଲିଛି, କିନ୍ତୁ କିଏ ଗବେଷଣା କରୁଛନ୍ତି? ମୃତ୍ୟୁକୁ ଜୟ କରିବା ପାଇଁ ଗବେଷଣା କରୁଛନ୍ତି, ଜଣେ ଗବେଷଣା କରୁଥିଲେ ଯେଉଁ ରହିଛନ୍ତି ଉତ୍ତରପ୍ରଦେଶ ସରକାର, ଯେଉଁ କ'ଣ ସେଇଟା କି ସେଇଟା ସେ ସେପଟ ସାଇଡ଼୍ ଯେଉଁ ରହିଛି କ'ଣ ସେମାନେ ସବୁ କରୁଥିଲେ କ'ଣ ନା, ଯେଉଁ ରହିଛନ୍ତି ହିମାଳୟରୁ ଆଣିଥିଲେ ହନୁମାନ, ବିଶ୍ୱଲୋକରଣୀ ଆଣିଥିଲେ, ତେଣୁ ସେମାନେ ଏଇ ବିଶ୍ୱଲୋକରଣୀର ସନ୍ଧାନ କରୁଛନ୍ତି, ରିସର୍ଚ୍ଚ ଚାଲିଛି, ଯାହା ଗୋଟେ ଉଦ୍ୟମ କରିଛନ୍ତି, ବଡ଼ କଥା ସେଇଟା, ସେଇଟା ହେଉଛି ପ୍ରକୃତିରେ ସ୍ୱାଗତ ଯୋଗ୍ୟ କଥା, ଉଦ୍ୟମ କରୁଛନ୍ତି ମୃତ୍ୟୁ ମୃତ୍ୟୁକୁ ପାର ହେବା ପାଇଁ। ତେଣୁ ମୃତ୍ୟୁକୁ ପାର ହେବା ପାଇଁ କିଏ ଚିନ୍ତା କରୁନାହାନ୍ତି, ସେମାନେ କହୁଛନ୍ତି ମୃତ୍ୟୁ ନିଶ୍ଚିନ୍ତ, ଏତେ ମୃତ୍ୟୁକୁ ଏଡ଼େଇ ହେବ ନାହିଁ, କିନ୍ତୁ ମୃତ୍ୟୁକୁ ମଧ୍ୟ ଏଡ଼େଇ ହେବ। ମୃତ୍ୟୁକୁ ଏଡ଼େଇବା ପାଇଁ ଏଇସବୁ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ବ୍ୟବସ୍ଥା କରିଛନ୍ତି। ଏବଂ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଏଇ ପ ବର୍ଗରୁ ଅପବର୍ଗକୁ ଯିବା ପାଇଁ। ପ ବର୍ଗରେ ପ ଫ ଭ ହେଉଛି ଭୟ, ସମସ୍ତଙ୍କର ଭୟ ରହିଛି। ଆମେ ଦେଖିବା ଗୋଟେ ଛୋଟିଆ ପକ୍ଷୀଟି ମଧ୍ୟ ଯେତେବେଳେ ତା'ର ଖାଦ୍ୟ ଗ୍ରହଣ କରୁଥିବ, ଚାରିଆଡ଼କୁ ଅଂଶ କରି ଖାଉଥିବ, ତା'ର ଭୟ ରହିଛି। ତେଣୁ ଏହିଭଳି ଭାବରେ ସମସ୍ତଙ୍କ ଭୟ ରହିଛି, ଏବଂ ଅନ୍ତିମ ପ ବର୍ଗ ହେଉଛି ମୃତ୍ୟୁ, ସମସ୍ତଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ। ଯେତେ ଦିନ ପର୍ଯ୍ୟନ୍ତ ଭଗବାନଙ୍କ ଶରଣରେ ଯାଇନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ମୃତ୍ୟୁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଭୋଗ କରି ଚାଲିଥିବେ। ତେଣୁ ଯେତେବେଳେ ଜଣେ ଭଗବାନଙ୍କୁ ଜାଣୁଛନ୍ତି, ଭଗବାନଙ୍କୁ ଜାଣିଗଲା ମାନେ ମୃତ୍ୟୁ ସମସ୍ୟାର ସମାଧାନ ହୋଇଗଲା। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଯେ ମା ଉପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତମ ନା ପ୍ରମତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା। ଇଏ ହେଉଛି ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ବା ଜୟ ଲାଭ। କ'ଣ ନା ଏଇ ଯେଉଁ ଜନ୍ମ ମୃତ୍ୟୁ ଜରା ବ୍ୟାଧିକୁ ଯଦି ସିଏ ଦୋଷରୁ ମୁକ୍ତ ହୋଇପାରିଲେ ବା ସମସ୍ୟାର ସମାଧାନ କରିପାରିଲେ, ସେଟା କେମିତି ହେଇପାରେ ନା ଭଗବାନଙ୍କ ଶରଣରେ ଗଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ମା ମୁଁ କେତେ ପୁନର୍ଜନ୍ମ ଦୁଃଖାଳେ ମୋ ଶାଶୁ ନା ପୁଅନ୍ତି ସେମାନେ ଆଉ ଜନ୍ମ ମୃତ୍ୟୁ ପ୍ରାପ୍ତ ହେବେ ନାହିଁ ନା ନା ପୁଅନ୍ତି ସେମାନେ ମହାତ୍ମାରେ ପରିଣତ ହୋଇଯିବେ ନା ପୁଅନ୍ତି ମହାତ୍ମାନଙ୍କୁ ସଂସିଦ୍ଧିଂ ପରମାଙ୍ଗତା ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି ଶ୍ରେଷ୍ଠ ସିଦ୍ଧି ପରମାଙ୍ଗତା କହିଲେ ଶ୍ରେଷ୍ଠ ଲକ୍ଷ୍ୟକୁ ସେମାନେ ପ୍ରାପ୍ତ ହେବେ ଭଗବାନଙ୍କୁ ପ୍ରାପ୍ତ ହେବେ ତେଣୁ ଇଏ ହେଉଛି ଅପବର୍ଗ ଭୌତିକ ଜଗତ ହେଉଛି ପବର୍ଗ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଏ ଅପବର୍ଗ ରାସ୍ତାରେ ଯିବା ଅପବର୍ଗକୁ ସନ୍ଧାନ କରିବା ଅପବର୍ଗ ରାସ୍ତାଟା କେଉଁଟା କହ ପନ୍ଥା କେଉଁଟା ପନ୍ଥା କେଉଁ ରାସ୍ତାରେ ଯିବା ଆମେ ଚାଲିବା ଏଇଟା ହେଉଛି ଅପବର୍ଗ ପନ୍ଥା ଆମେ ବର୍ତ୍ତମାନ ଅପବର୍ଗ ପନ୍ଥାରେ ଅଛେ ଭାଗବତ ତୃତୀୟ ସ୍କନ୍ଧ 25 ଶ୍ଳୋକରେ ଏଇଟା କହୁଛନ୍ତି ଭଗବାନ କପିଳଦେବ ଆଉ କିଛି ସାଧାରଣ ବ୍ୟକ୍ତି କହୁନାହାନ୍ତି ସ୍ୱୟଂ ଭଗବାନ କହୁଛନ୍ତି କ'ଣ କହିଲେ ଶତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦ ଭବନ୍ତି କର୍ଣ୍ଣ କଥା ତଜ୍ଜୋଷଣା ଦାସ ଅପବର୍ଗ ପତ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି ଇଏ ହେଉଛି ଅପବର୍ଗ ରାସ୍ତା ଆମେ ଅପବର୍ଗ ରାସ୍ତାରେ ଚାଲିଛୁ ବର୍ତ୍ତମାନ ଶତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦ ଭକ୍ତମାନଙ୍କ ମେଳରେ ଭଗବାନ କଥା ପ୍ରସ୍ତୁତ ହେଉଛି ଅଭିର୍ଯ୍ୟ ସମ୍ବିଦ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ଏଇଟାକୁ ହୃଦୟକୁ ଆନନ୍ଦ ପ୍ରଦାନ କରିବ ଏବଂ କର୍ଣ୍ଣକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ ଶ୍ରୀଶ୍ରୀମଦ ରାଧାକୁ ସେ ମହାରାଜ କହନ୍ତି ଏଇ ସ୍ୱର ମାଧ୍ୟମରେ ବହୁତ ସୁନ୍ଦର ସୁନ୍ଦର ସ୍ୱର ରହିଛି କେତେ ପ୍ରକାର ସ୍ୱର ରହିଛି ସପ୍ତସ୍ୱର ଯେଉଁ ରହିଛି କେତେ ସୁନ୍ଦର ଭାବରେ ଯେଉଁ ଗାନ କରାଯାଉଛି କର୍ଣ୍ଣକୁ ଆନନ୍ଦ ଦେବ ଆମେ ଦେଖିବା ସମସ୍ତେ ସକାଳୁ ଉଠିଲେ ଚାଲିଛି ଗୀତ ଚାଲିଛି ଫିଲ୍ମ ଗୀତ ଇତ୍ୟାଦି କରିକିରି ଫର୍ମାସ୍ ଗୀତ କେତେ କ'ଣ ସବୁ ଚାଲିଛି ଯେଉଁମାନେ ଏ ଧାରାକୁ ଆସୁନାହାନ୍ତି ସେମାନେ ଫିଲ୍ମ ଗୀତ ଇତ୍ୟାଦି ସବୁ କରିକିରି ଚାଲିଛି ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ଚାଲିଥିବ ତାଙ୍କର ରାସ୍ତାରେ ଜୁହାର ଯିବ ଗାଡ଼ିରେ ଯାଅ ଇଏ ଯିବ ଟ୍ରେନ୍ରେ ସବୁ ଗୀତ ଚାଲିଥିବ ଫିଲ୍ମ ଗୀତ ସବୁ ଚାଲିଥିବ ସେ କେତେ ଆୱାର୍ଡ଼ ପାଉଛନ୍ତି କେତେ କ'ଣ କହୁଛନ୍ତି କେତେ ତାଙ୍କୁ ସମ୍ମାନ ଦିଆଯାଉଛି କେତେ କ'ଣ ରହୁଛି ମେଲୋଡ଼ି ଇତ୍ୟାଦି ହେଉଛି କେତେ କ'ଣ ହେଉଛି ସଙ୍ଗୀତ କର୍ଣ୍ଣର ଇଏ ରହିଛି କର୍ଣ୍ଣର ଏଇଟା ରହୁଛି କ'ଣ ଏଇଟାକୁ କୁହାଯିବ କର୍ଣ୍ଣର ମାନେ ତାର ଏଇଟା ଗୋଟେ ଆକାଂକ୍ଷା ବା କର୍ଣ୍ଣର ଏଇଟା ଡିଜାୟାର କର୍ଣ୍ଣର ଇଚ୍ଛା ସବୁ ଶବ୍ଦ ଶୁଣିବ ଶବ୍ଦ ଗୋଟେ ଆମେ ଗତକାଲି କହୁଥିଲେ ଏ ପାଞ୍ଚଟି ବିଷୟ ରହିଛି ଶବ୍ଦ ବିଷୟ ଯେଉଁ ରହିଛି ଏ କର୍ଣ୍ଣ ମାଧ୍ୟମରେ ଆମେ ବିଷୟକୁ କ'ଣ ଆସ୍ୱାଦନ କରୁଛେ ସୁନ୍ଦର ସୁନ୍ଦର ଗୀତ କହିକରି କେତେ କ'ଣ ଚାଲିଛି ଆଜି ନେଟ୍ରେ କରିଦେଲେ କୋଟି କୋଟି ଗୀତ ରହିଛି କୋଟି କୋଟି ଗୀତ ରହିଛି ଶିଶୁ ପ୍ରଶଂସିତ ହେଉଛି ତାର ଲକ୍ଷ ଲକ୍ଷ କୋଟି କୋଟି ତାର ରହିଛନ୍ତି ଇଏ ଫ୍ୟାନ୍ ସବୁ ରହିଛନ୍ତି ତାକୁ ସବୁ ଶୁଣୁଛନ୍ତି ତାଙ୍କ ୟୁଟ୍ୟୁବରେ ଯେଉଁ ଗୀତ ଗାନ କରାହେଉଛି ମାନେ ଏତେ କୋଟି ଲୋକ ଦେଖିଲେ ଏତେ କୋଟି ଲୋକ ଶୁଣୁଛନ୍ତି ଏଇସବୁ ରହିଛି ଏବଂ ସେ ସେଇ ଅନୁସାରେ ପଇସା ମଧ୍ୟ ପ୍ରାପ୍ତ ହେଉଛନ୍ତି ଯେତେ ଲୋକ ଦେଖିବେ ଏ କର୍ଣ୍ଣ ତେଣୁ ଯେଉଁମାନେ ଭଗବାନ କଥା ଶୁଣୁନାହାନ୍ତି ସେମାନେ କିଛି ଶୁଣିବେ ଏ କର୍ଣ୍ଣର ଯେଉଁ ରହିଛି ଧର୍ମ ହେଉଛି ସେ କିଛି ଶ୍ରବଣ କରିବ କର୍ଣ୍ଣ ଯେଉଁମାନଙ୍କର କାଲା ହେଇଛି ସେମାନେ ତ ଛାଡ଼ ଯେଉଁମାନେ କର୍ଣ୍ଣ ଶୁଣିପାରୁଛନ୍ତି ସେମାନେ ଚାହିଁବେ କେମିତି ସୁନ୍ଦର ସ୍ୱର କେଉଁଠୁ ଶୁଣିବେ ସୁନ୍ଦର ସ୍ୱର ତେଣୁ ଫିଲ୍ମ ଗୀତ ଇତ୍ୟାଦି କରିକି ଚାଲି ଫର୍ମାସୀ ଗୀତ ଫର୍ମାସୀ ଗୀତ ଯେଉଁ ଦେଇଥିବ ଅମକ ଫିଲ୍ମର ଅମକ ଗୀତକୁ ଫର୍ମାସ କରିଛନ୍ତି ଇଏ ଅମକ ଜାଗାରୁ ଅମକ ସମକ ଜାଗାରୁ ଯେତିକି ସମୟ ଗୀତ ବଲା ନହେବ ତାଠାରୁ ଅଧିକ ଫର୍ମାସୀ ସବୁ ଆସିବ ଶୁଣିବା ପାଇଁ ଲୋକମାନେ ଅପେକ୍ଷା କରିଥିବେ ଶୁଣିବେ ସେ ଗୀତ ଏ କର୍ଣ୍ଣର ଯେଉଁ ରହିଛି କର୍ଣ୍ଣର ଯେଉଁ ଧର୍ମ ରହିଛି ଶ୍ରବଣ କରିବା ଏ ଶ୍ରବଣ କରିବା ଯେଉଁ ଧର୍ମ ରହିଛି ବହୁତ ସୁନ୍ଦର ସ୍ୱର ଶୁଣିଲେ ଏମିତିକି ଏ କର୍ଣ୍ଣ ଯେଉଁ ରହିଛି କର୍ଣ୍ଣ କ'ଣ ଏଇଟାକୁ କୁହାଯାଏ ଇନ୍ଦ୍ରିୟ କର୍ଣ୍ଣ ଇନ୍ଦ୍ରିୟ ଗୋଟେ ଜୀବର ବହୁତ ପ୍ରବଳ ରହିଛି କର୍ଣ୍ଣ ଇନ୍ଦ୍ରିୟ ଗୋଟେ ଜୀବର ବହୁତ ପ୍ରବଳ ରହିଛି ସେ ଜୀବ ହେଉଛି କିଏ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହାତ ପଞ୍ଚମୀ ରେ ପଞ୍ଚ କୁରଙ୍ଗ କୁରଙ୍ଗ କହିଲେ ଏ ଯେ ହରିଣ ହରିଣର କର୍ଣ୍ଣ ଇନ୍ଦ୍ରିୟଟା ବହୁତ ପ୍ରବଳ ତେଣୁ ବ୍ୟାଧ କ'ଣ କରେ ନା ଶିକାର କରିବା ପାଇଁ ସେ ବହୁତ ସୁନ୍ଦର ଗୀତ ବୋଲେ। ଗୀତ ବୋଲିଲେ ମାନେ କୁରଙ୍ଗ ଯେଉଁଠି ଥିବ ସେ ଧାଇଁ ପଳେଇ ଆସିଛି ଶୁଣିବା ପାଇଁ ସେ ଗୀତ। ସେ ଶୁଣିବା ପାଇଁ ଆସିଲା ବେଳକୁ ଇଏ ବ୍ୟାଧ ତାକୁ ହତ୍ୟା କରିବ, ବ୍ୟାଧ ତାକୁ ସ୍ୱର ମାରିଦେବ, ମୃତ୍ୟୁବରଣ କରିବ। ସେ ଏଇ କର୍ଣ୍ଣ ଯେଉଁ ରହିଛି, ଶ୍ରବଣ କରିବାର ଆକାଂକ୍ଷା ରହିଛି, ଶ୍ରବଣ କରିବାର ଯେଉଁ ଇଚ୍ଛା ରହିଛି, ତେଣୁ ଏ ଶ୍ରବଣ ମାଧ୍ୟମରେ ବହୁତ ପ୍ରକାର ଶ୍ରବଣ କରୁଛନ୍ତି। ଆଜି ନେଟ୍ରେ ଲକ୍ଷ ଲକ୍ଷ କୋଟି କୋଟି ଗୀତ ରହିଛି, କିନ୍ତୁ କେତେଜଣ ଭଗବାନ ଗୀତ ପ୍ରତି ଆକୃଷ୍ଟ ହେଉଛନ୍ତି? ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଆମର ମଧ୍ୟ ସବୁ ଗୀତ ଆକାରରେ ରହିଛି, ବହୁତ ସୁନ୍ଦର ସୁନ୍ଦର ଆକାରରେ ଗୀତ ବୋଲାଯାଉଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ଯେଉଁ ରହିଛି କେତେ ସ୍ୱର ରହିଛି, ଆର ମହାମନ୍ତ୍ରର କେତେ ସ୍ୱର ରହିଛି, ମହାମନ୍ତ୍ରରେ ଇଏ ଗୋଟେ ଗୀତ ବୋଲିଲ ତମେ, ଏ ଯେଉଁ ଇଏରେ ତମ କଥା ଆମର ଯେଉଁ ସ୍ୱରରେ ବୋଲିଲ ସେ ମହାମନ୍ତ୍ର ବୋଲିଲ, ଏଇ ତମ କଥା ଆମର ଯେଉଁ ସ୍ୱରରେ ମହାମନ୍ତ୍ର ବୋଲାଯାଉଛି। ତେଣୁ ଏହିଭଳି ଭାବରେ ମହାମନ୍ତ୍ର କେତେ ସ୍ୱର ରହିଛି, କେତେ ପ୍ରକାର ସ୍ୱର ରହିଛି। ତେଣୁ ଇଏ ତମେ ତେଣୁ ଏ ଯେଉଁ ରହିଛି ସ୍ୱର ରହିଛି, ଏ କର୍ଣ୍ଣ ତାର ଅର୍ଥ ବୁଝୁ କି ନ ବୁଝୁ, କିନ୍ତୁ ସ୍ୱରଟା ଏଭଳି ରହିଛି କର୍ଣ୍ଣ ଆକର୍ଷିତ ହେବ ସେଥିପାଇଁ। ତେଣୁ ଏଠି ଯେଉଁ କ'ଣ ଭଗବାନ କଥା ଯେତେବେଳେ ପରିବେଷଣ ହେଉଛି, କ'ଣ ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମେତ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, କର୍ଣ୍ଣକୁ ବହୁତ ଆନନ୍ଦ ଦେବ ରସାୟନ, ଏ ରସ ସେ ପ୍ରାପ୍ତ ହେବ କେବଳ ସ୍ୱର ମାଧ୍ୟମରେ। ତାହାର ଅର୍ଥକୁ ଯଦି ବୁଝିପାରିବ ତାହେଲେ ହୃଦୟକୁ ଆନନ୍ଦ ପ୍ରଦାନ କରିବ, ହୃତ୍କର୍ଣ୍ଣ ରସାୟନ କଥା। ଯେଉଁ କଥା ଯେଉଁ ଗୀତ ରହିଛି, ସେ ଗୀତର ଯଦି ଅର୍ଥ ଆମେ ବୁଝିବା ତାହେଲେ ହୃଦୟକୁ ଆନନ୍ଦ ପ୍ରଦାନ କରିବ, ଭଗବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ଭଗବାନ କଥା ଯେଉଁ ରହିଛି ସତା ଭକ୍ତମାନଙ୍କ ମେଳରେ ଯେତେବେଳେ ଭଗବାନ କଥା ପରିବେଷଣ ହେଉଛି ସେତେବେଳେ ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି। ଯେ କେବଳ ହୃଦୟକୁ ଆମ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି ଆମେ କହିବା, ଆମକୁ ବହୁତ କଥା ଆହୁରି ଅନ୍ୟ କଥା ସବୁ ମଧ୍ୟ ଆମ ହୃଦୟକୁ ଆଉ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି। ବହୁତ ଗ୍ରାମ୍ୟ କଥା ସବୁ ଚାଲିଛି, ବର୍ତ୍ତମାନ ଭାଗବତ ନ ଶୁଣିକି କଥା ଚାଲିଛି, ଆମର ମନ୍ଦିର ଭିତରେ ଆଶ୍ରମ ଭିତରେ ରହିକରି ମଧ୍ୟ ସବୁ କଥା ଚାଲିଛି ତାଙ୍କର, ତାଙ୍କୁ ସେଇଟା ଭଲ ଲାଗୁଛି, ତାଙ୍କ କର୍ଣ୍ଣକୁ ସେଇଟା ଆନନ୍ଦ ପ୍ରଦାନ କରୁଛି। ଆଉ ତୁମ କର୍ଣ୍ଣକୁ ଏଇଟା ଆନନ୍ଦ ପ୍ରଦାନ ତୁମେ ଶୁଣ, ଆମ କର୍ଣ୍ଣକୁ ସେଇଟା ଆନନ୍ଦ ପ୍ରଦାନ ଆମେ ଶୁଣିବୁ, ଅସୁବିଧା କ'ଣ ଅଛି, କ'ଣ ଅସୁବିଧା ଅଛି? ତାଙ୍କୁ ଆନନ୍ଦ ଲାଗିଲା, ସେ ଶୁଣିଲେ, ସେଇଟା ଗ୍ରାମ୍ୟ କଥା ଶୁଣୁଛନ୍ତି, ଏଇ ସମୟରେ ଭାଗବତ କଥା ଚାଲିଛି, ଆମେ ଗ୍ରାମ୍ୟ କଥା ଚାଲିବ, ଆମର ଆମେ ଶୁଣି ଆମକୁ ଆନନ୍ଦ ଲାଗୁଛି, ଅସୁବିଧା କ'ଣ? ତୁମେ ସେଥିରେ କର୍ଣ୍ଣ ଶୁଣିକି ଆନନ୍ଦ ଲାଗୁଛି, ଆମେ ଏଇଠି ଶୁଣିକି ଆମକୁ ଆନନ୍ଦ ଲାଗୁଛି, ଅସୁବିଧା କ'ଣ ଅଛି? ଯଦି ଜଣେ ପ୍ରଶ୍ନ ପଚାରିବ କ'ଣ ତାର ଉତ୍ତର ହେବ, ଅସୁବିଧା କ'ଣ ଅଛି? ଏ କେବଳ ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁନାହିଁ, ହୃତ୍କର୍ଣ୍ଣ ରସାୟନ କଥା ତଜ୍ଜୋସନା ଦାସୁ ଅପବର୍ଗ ବର୍ତ୍ତମାନି, ସେମାନେ ଖୁବ୍ ଶୀଘ୍ର ଅପବର୍ଗ ରାସ୍ତାରେ ଚାଲୁଛନ୍ତି। କିନ୍ତୁ ଏଇଟା ଯେଉଁ ଗ୍ରାମ୍ୟ କଥା ହେଉଛି, ଏ ଗ୍ରାମ୍ୟ କଥା ଦ୍ୱାରା ପବର୍ଗ ରାସ୍ତାରେ ସେମାନେ ଆହୁରି ଅଧିକ ଯାଉଛନ୍ତି, ନର୍କୁ ଗମନ କରୁଛନ୍ତି ପବର୍ଗ ରାସ୍ତାରେ। ଆମେ ଯେଉଁ ଭଗବାନ କଥା ଶୁଣୁଛେ, ଯେଉଁମାନଙ୍କୁ ଆନନ୍ଦ ଲାଗୁଛି ସେ ତ ବଢ଼ିଆ କଥା, ଆନନ୍ଦ ନ ଲାଗିଲେ ତ ଶୁଣିବା କଥା, କାହିଁକି ଆନନ୍ଦ ଲାଗୁନାହିଁ, କାରଣ କ'ଣ? ମନଟା ଯେ ଆନନ୍ଦ ଲାଗି ମନଟା ଆନନ୍ଦ ଆଡ଼େ ଯିବ ନାହିଁ ନା, ଆନନ୍ଦ ଲାଗିଲେ ମନଟା ସିଆଡ଼େ ରହିବ, ଆନନ୍ଦ ଲାଗୁନାହିଁ ବୋଲି ମନ ଅନ୍ୟ ଜାଗାକୁ ଯାଉଛି, କାହିଁକି ଆନନ୍ଦ ଲାଗୁନାହିଁ? ହଁ, ତାହାର କାରଣ ହେଉଛି ଆଚାର୍ଯ୍ୟମାନେ କହିଛନ୍ତି, ଯେମିତି ଆମେ ଆମର ରୋଗ ହେଇଛି, କାମଳ ରୋଗ, ଜଣ୍ଡିସ ରୋଗ, ଜଣ୍ଡିସ ରୋଗରେ ଆଖୁ ରସଟା ପିତା ଲାଗିବ, ମିଠା ଲାଗିବ ନାହିଁ, କିନ୍ତୁ ପିତା ଲାଗିଲେ ମଧ୍ୟ ଆୟୁର୍ବେଦିକ ଔଷଧ ଅନୁସାରେ ସେ ଔଷଧ ସହିତ ସେ ଆଖୁ ରସକୁ ସେମାନେ ପାନ କରିବେ। ଏଇଭଳି ଭାବରେ ପାନ କରି 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 ଗୋଟେ ସମୟ ଆସିବ ଯେତେବେଳେ ତାଙ୍କର ସେ ଜଣ୍ଡିସ ରୋଗ ଭଲ ହେଇଯିବ, ସେତେବେଳେ ସେ ଆଖୁର ମିଷ୍ଟତାକୁ ଉପଲବ୍ଧି କରିବେ। ତେଣୁ ଭାଗବତ କଥା ମଧ୍ୟ ସେଇଭଳି ଭାବରେ, ଆମର ସେଥିପାଇଁ ଓଡ଼ିଆରେ ଗୋଟେ କଥା ଅଛି, କ'ଣ ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ଗୀତା। ଗୀତା ପଢ଼ିଲେ କେଉଁଠୁ ପଢ଼ିଲା ମାନେ କ'ଣ ହବ? ଗୀତା ପଢ଼ିଲା ମାନେ ଭଗବତ ଗୀତାରେ ଭଗବାନ କହିଲେ, ଆଦ୍ୟ ସଦେଚ ଇମାନ ଧର୍ମ ସମ୍ବାଦ ମହାଭୋ ଜ୍ଞାନ ଯଜ୍ଞେନ ତେନା ମିଷ୍ଟସା ନୀତି ମେ ମତି। ଯେଉଁମାନେ କେବଳ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କଲେ, ଆଉ ଯେଉଁମାନେ ତାର ଅର୍ଥ ବୁଝିବେ ତାଙ୍କ କଥା ଆଉ କ'ଣ କହିବା। ତେଣୁ ସେହିଭଳି ଭାବରେ ଭଗବାନ କଥା ଆନନ୍ଦ ପ୍ରଦାନ କରୁଛି, ଖାଲି ତା ନୁହଁ, ଆସୁ ଅପବର୍ଗ ବର୍ତ୍ତମାନି ଖୁବ୍ ଶୀଘ୍ର ସେମାନେ ଅପବର୍ଗର ରାସ୍ତାରେ ଚାଲିବେ। ଅପବର୍ଗ ରାସ୍ତାରେ ଯାଉଛନ୍ତି କେମିତି, କ'ଣ ତାର ଲକ୍ଷଣ କ'ଣ ଅଛି? ଆମେ ଅପବର୍ଗ ରାସ୍ତା ଯାଉଛେ ନା ଅପବର୍ଗ ରାସ୍ତା ଯାଉଛେ ନା ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଗୋଟିଏ ପରେ ଗୋଟିଏ ଆସିବ। ଶ୍ରଦ୍ଧା ଆସିବ, ବିଶ୍ୱାସ ଆସିବ ଭଗବାନ ପ୍ରତି, ରତି ଆସିବ ଏ ପ୍ରେମର, ପ୍ରେମର ପୂର୍ବସ୍ତର ହେଉଛି ରତି, କୃଷ୍ଣ ପ୍ରେମ ଜାଗ୍ରତ ହେବ, ଏବଂ ଭକ୍ତି ଭଗବାନ ପ୍ରତି ପ୍ରେମ ଜାଗ୍ରତ ହେବ। ଅନୁକ୍ରମିଷ୍ୟତି ଗୋଟିଏ ପରେ ଗୋଟିଏ ଆସିବ, ଆଦୌ ଶ୍ରଦ୍ଧା ଆଦୌ ସାଧୁ ସଙ୍ଗ ଅନର୍ଥ କ୍ରିୟା ଅନର୍ଥ ନିବୃତ୍ତି, ଏ ଯେଉଁ ରହିଛି ଭଜନ କ୍ରିୟା, ବୋଇଲେ କ'ଣ ହେବ ନା ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ ଏଇଭଳି ଭାବରେ ସ୍ତର ଆସିବ। ଇଏ ହେଉଛି ଅପବର୍ଗ ରାସ୍ତା, ସେ ଯେଉଁ ରାସ୍ତା ସେ କଥା ଆମକୁ ଶୁଣୁଛି ଭଲ ଆନନ୍ଦ ଲାଗୁଛି ଗ୍ରାମ୍ୟ କଥା। ସେଥିପାଇଁ ମହାପ୍ରଭୁ କହିଲେ ଗ୍ରାମ୍ୟ କଥା ନ ଶୁଣିବ ଗ୍ରାମ୍ୟ ବାର୍ତ୍ତା ନ ବୋଲିବ, ଭାଲ ନା ଖାଇବ ଆର ଭାଲ ନା ପରିବ। ମହାପ୍ରଭୁ ରଘୁନାଥ ଦାସ ଶିକ୍ଷା ଦେଉଛନ୍ତି, ବ୍ରଜେ ରାଧା କୃଷ୍ଣ ସେବା ମାନସ କରିବ। ମହାପ୍ରଭୁଙ୍କ ଶିକ୍ଷା, ଆମେ ହେଉଛୁ ମହାପ୍ରଭୁଙ୍କ ଧାରାରେ ରହିଛେ, ଆମେ ଆମେ ସେ ଅନ୍ୟମାନଙ୍କ ଧାରାରେ ନାହିଁ, ଆମ ଧାରା ହେଉଛି ମହାପ୍ରଭୁଙ୍କ ଧାରା। ତେଣୁ ମହାପ୍ରଭୁ ଏଇଟା କହିଲେ ଗ୍ରାମ୍ୟ କଥା ଶୁଣିବ ନାହିଁ କି ଗ୍ରାମ୍ୟ କଥା କହିବ ନାହିଁ। ତେଣୁ ଆମର ମହାତ୍ମା ଗାନ୍ଧୀ ସେ କ'ଣ କରୁଥିଲେ ନା, ତିନୋଟି ବାନର ରଖିଥିଲେ, ତ୍ରିମୂର୍ତ୍ତି ଭବନ ରହିଛି ଦିଲ୍ଲୀରେ, ତ୍ରିମୂର୍ତ୍ତି ଭବନ ତିନି ମୂର୍ତ୍ତି ରହିଛନ୍ତି, ଜଣେ କାନକୁ ବନ୍ଦ କରି ରଖିଛି, ଜଣକୁ ଆଖିକୁ ବନ୍ଦ କରି ରଖିଛି, ଜଣେ ପାଟିକୁ ବନ୍ଦ କରି ରଖିଛି। କହିବ ନାହିଁ ବୁଲା ବୁରା ମତ ବୋଲ ବୁରା ମତ ଶୂନ ବୁରା ମତ ଦେଖ ଖରାପ, ସେଇଥିପାଇଁ ବନ୍ଦ କରିଦେଇଛନ୍ତି। ଏଇ ଯେଉଁ ଆମେ ବୁରା କ'ଣ, ବୁରା ହେଉଛି ଭଗବାନ କଥା ଛଡ଼ା ଅନ୍ୟ ଯାହା ସବୁ ରହୁ ସେଇଟା ବୁରା ଖରାପ। ସେ ଯଦିଓ ତଥାପି ଭଲ ବୋଲି କହିବା, କିନ୍ତୁ ସିଏ ଆମକୁ ଏଇ ଭୌତିକ ଜଗତରେ ବନ୍ଧନ କରି ଚାଲିବ, କିନ୍ତୁ ଭଗବାନ କଥା ଯେତେବେଳେ ଶ୍ରବଣ କରାଯାଉଛି ସେତେବେଳେ ହୃଦୟକୁ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ ତା ନୁହଁ, କିନ୍ତୁ ଆମକୁ ଏ ଅପବର୍ଗ ରାସ୍ତାରେ ଆଗେଇ ନେବ। ଅପବର୍ଗ ରାସ୍ତାରେ କହିଲେ ଯେଉଁଠି ପରିଶ୍ରମ ନାହିଁ, କ୍ଷଣ ନାହିଁ, ବ୍ୟର୍ଥତା ନାହିଁ, ଭୟ ନାହିଁ, ମୃତ୍ୟୁ ମଧ୍ୟ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା, ନ୍ୟାୟ ବିକ୍ରମ ନା ସ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା। ଆମେ ଏ ଭକ୍ତି ମାର୍ଗରେ ଯାହା କିଛି କରୁଛେ ତାର କିଛି ନଷ୍ଟ ହେବ ନାହିଁ, ବିକ୍ରମ ନାଶ ହେଉଛି କେବେ ହେଲେ ନାଶ ହେବ ନାହିଁ, ଏବଂ ପ୍ରତ୍ୟବାୟ ନ ବିଦ୍ୟତେ ଅନେକ ଦିନ ଚାଲିଗଲା ଜୀବନ ସିଦ୍ଧି ଭାଗବତ ଶୁଣିଲେ ନାହିଁ, କଥା ଶୁଣିଲେ ଆଉ କ'ଣ ସିଦ୍ଧି କ'ଣ ପାଇବେ ସେମାନେ? ବହୁତ ବର୍ଷ ବୁଲିବାକୁ ପଡ଼ିବ, ବହୁତ ଜନ୍ମ ବିତିବାକୁ ପଡ଼ିବ ଏଇଭଳି ଭାବରେ। ଭାଗବତ କଥା ନ ଶୁଣିକରି ଆମେ ଆମ କଥା ଆଲୋଚନା କରି ଆନନ୍ଦରେ ହସି ଠୋଟ ହସୁଛେ, ତାମାନେ କ'ଣ ଅନେକ ଜନ ବିତିଯିବ, ତାଙ୍କୁ ଅନେକ ଜନ ବିତିଯିବ। ଇଏ ହେଉଛି ହସ୍ପିଟାଲ, ହସ୍ପିଟାଲରେ ଶିକ୍ଷା ଯେଉଁ ରହିଛି ଚିକିତ୍ସା କରାଯାଉଛି, ଚିକିତ୍ସା ଅନୁସାରେ ଡାକ୍ତରଙ୍କ ଅନୁସାରେ ତୁମେ କାର୍ଯ୍ୟ କରିବା, ପ୍ରଭୁପାଦ ଯାହା କହିଛନ୍ତି ସେ ଅନୁସାରେ କରିବା। ଆଜି କ'ଣ ଥିଲା ପ୍ରଭୁପାଦଙ୍କ ବାଣୀ? ପ୍ରଭୁପାଦଙ୍କ ବାଣୀ ଥିଲା ଆମେ ସମସ୍ତେ ଭଗବାନଙ୍କର ଅଂଶ, ତୁମେ ଅଲ୍ ଗୁଡ୍, ଆମେ ସବୁ ଭଲ, ଭଗବାନ ଯେମିତି ଅଲ୍ ଗୁଡ୍ ଆମେ ମଧ୍ୟ ସେଭଳି ଅଲ୍ ଗୁଡ୍, କିନ୍ତୁ ଭଗବାନ ଭୁଲି ଯାଇଥିବାରୁ ଆମେ ଅଲ୍ ବ୍ୟାଡ଼ ହେଇଯାଇଛୁ, ସବୁ ଖରାପ ଆମର ସବୁ ଆସି ପହଞ୍ଚିଯାଉଛି। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା ପୁଣି ଆମେ ଭଗବାନ ଭଳି ହେଇଯିବା, ଭଗବାନଙ୍କ ଗୁଣ ଆମର ଆସି ପହଞ୍ଚିଯିବ। ତେଣୁ ପ୍ରଭୁପାଦ ମହାରାଜ ସବୁ ବ୍ୟବସ୍ଥା କରି ଚିକିତ୍ସା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ସକାଳଠୁ ଉଠି ରାତି ପର୍ଯ୍ୟନ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଇଛି, କିନ୍ତୁ ଆମେ ଗ୍ରହଣ କରିବୁ ନାହିଁ, ଆମେ ଆମର କଥା କରିବୁ, ଅଲଗା କଥା କରିବୁ। ଚିକିତ୍ସା ଗ୍ରହଣ କଲେ ନାହିଁ ତୁମେ ଭଲ ହେବନି, ରୋଗ ସେମିତି ରହିବ, ଆମେ କ'ଣ କରିବା? ତେଣୁ ସେଇଭଳି ଭାବରେ କଥା ହେଉଛି ଅପବର୍ଗ ରାସ୍ତା, ସମସ୍ତଙ୍କର ଏ ଭୌତିକ ଜଗତରେ ମୃତ୍ୟୁ ଭୟ ରହିଛି। ତେଣୁ ଆମେ ମୁଁ ବୁଝିପାରୁନଥିଲି ପ୍ରକୃତରେ ଭାରତବର୍ଷର କଥା, ଆମର ମହାନତା ଲୋକମାନେ ବୁଝିପାରନ୍ତି ନାହିଁ, ଏ ପ୍ରଶ୍ନଟି କରନ୍ତି, ପ୍ରଶ୍ନଟି କରନ୍ତି, ଆମେ ଭାରତବର୍ଷ ଏତେ ମହାନ କିନ୍ତୁ ଭାରତବର୍ଷର ଲୋକମାନେ ଗରିବ, ତାହେଲେ କ'ଣ ମହାନ ହେଲା? ପାଶ୍ଚାତ୍ୟ ଜଗତର ଲୋକମାନେ ବହୁତ ଡେଭଲପ୍, ହଁ ତାଙ୍କର କୁହାଯାଏ, ଆମେ ପିଲାଦିନେ ପଢ଼ୁଥିଲୁ ଶୁଣୁଥିଲୁ, ପାଶ୍ଚାତ୍ୟ ଜଗତରେ ଯଦି କୁହାଯିବ ଗରିବ ବିଷୟରେ ଗୋଟେ ରଚନା ଲେଖ, ଗରିବ ବିଷୟରେ, ଗରିବ ବ୍ୟକ୍ତି କିଏ, ସିଏ କହିବ ଗରିବ ବ୍ୟକ୍ତି ହେଉଛି ସିଏ ଯାହାର ଘରେ ଗୋଟିଏ କାର ରହିଛି, ଯାହାର ଘରେ ଗୋଟିଏ କାର ସିଏ ହେଉଛି ଗରିବ ବ୍ୟକ୍ତି, ଏଇଭଳି ଭାବରେ ତାଙ୍କର ଗରିବତା, ବହୁଟି ତାଙ୍କର ଏଇଭଳି ଭାବରେ ରହିଛି, ତାଙ୍କର ଏତେ ଧନର ପ୍ରାଚୁର୍ଯ୍ୟ ରହିଛି, କିନ୍ତୁ ଇଏ ଯେଉଁ ରହିଛି ଯେଉଁ କ'ଣ ତାଙ୍କର ଏତେ ପ୍ରାଚୁର୍ଯ୍ୟ ରହିଛି, ସେମାନେ ମହାନ ହେବା କଥା, ଆମେ କାହିଁକି ଭାରତବର୍ଷ କାହିଁକି ମହାନ ବୋଲି କୁହାଯାଏ, ଭାରତବର୍ଷ ସବୁ ଗରିବ ଗରିବ ଦେଶ ଏଇଭଳି ଭାବରେ ରହିଛି, ମୁଁ ଏ ପ୍ରଶ୍ନଟା ମୋର ମଧ୍ୟ ମନରେ ପ୍ରଶ୍ନ ହେଉଥିଲା, ସେତେବେଳେ ନ ହଉ ଯେତେବେଳେ ଭାରତ ହେଲା ସେତେବେଳେ ମଧ୍ୟ ଭାରତ ଗର୍ବ ଗରିବ ରହିଛି ନା, ଭାରତ କ'ଣ ପାଶ୍ଚାତ୍ୟ ଜଗତ ଭଳି ଧନୀ ହେଇଛି, ଧନୀ ଧନୀ ରାଜ୍ୟ ହେଇଛି, କିନ୍ତୁ ଭାରତ ମହାନ କାହିଁକି କୁହାଯାଉଛି, ଗରିବ ହେଇକିନି ମଧ୍ୟ ମହାନ କାହିଁ କୁହାଯାଉଛି, ତାର କାରଣ ହେଉଛି ଏ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ଵ ରଜ ତମ, ଏଇ ତିନୋଟି ଗୁଣରେ ଯେଉଁମାନଙ୍କ ସତ୍ଵ ଗୁଣର ପ୍ରାଧାନ୍ୟ ରହିଛି ସେମାନେ ମହାନ, ତାଙ୍କର ମହାନତା ସେତିକି ରହିଛି, ଅନ୍ୟ ଯୁଗମାନଙ୍କରେ ସତ୍ୟ ତୃତୀୟା ଦ୍ୱାପର ଏ ଯୁଗମାନଙ୍କରେ ଯେଉଁ ମହାନତାଟାକୁ ଏଇ ସତ୍ୟଗୁଣର ପ୍ରାଧାନ୍ୟତା ଅନୁସାରେ ମହାନତାକୁ ଗ୍ରହଣ କରାଯାଉଥିଲା, କିନ୍ତୁ କଳି ଯୁଗରେ ଯେଉଁମାନେ ତମ ଗୁଣରେ ବେଶୀ ଅଭିବୃଦ୍ଧି କରିବେ ତାଙ୍କୁ ମହାନତା ବୋଲି କୁହାଯିବ, ସିଏ ହେଉଛନ୍ତି ମହାନ, କିନ୍ତୁ ଭାରତବର୍ଷରେ ଏ ସତ୍ୟଗୁଣର ମହାନ ପ୍ରାଧାନ୍ୟ ଥିଲା, ତେଣୁ ସତ୍ୟଗୁଣର ପ୍ରାଧାନ୍ୟ ଯେଉଁମାନେ ରହିବେ ସେମାନେ ଏଇ ଭୌତିକ ବସ୍ତୁ ପ୍ରତି ଆକର୍ଷିତ ହେବେ ନାହିଁ, ଭୌତିକ ଧନ କେମିତି ଅଭିବୃଦ୍ଧି ହେବ ସେଥିପାଇଁ ସେମାନେ ଚେଷ୍ଟା କରିବେ ନାହିଁ, ସେମାନେ ଆତ୍ମା ସମ୍ବନ୍ଧରେ ଚେଷ୍ଟା କରିବେ, ଆତ୍ମାର କେମିତି ଅଭିବୃଦ୍ଧି ହେବ, ଯେଉଁ ଆତ୍ମା ଆମେ ହେଉଛେ ଆତ୍ମା, ତେଣୁ ଆତ୍ମାର କେମିତି ଉନ୍ନତି ହେବ ସେଥିପାଇଁ ସବୁ ଆତ୍ମା ପାଇଁ ପ୍ରଚୁର ଖାଦ୍ୟ ରହିଛି, ମୋଷ୍ଟ ଡେଭଲପ୍ଡ କଣ୍ଟ୍ରି ଇନ୍ ଦି ୱାର୍ଲଡ ହେଉଛି ଭାରତବର୍ଷ, କାରଣ ଆତ୍ମାର ଖାଦ୍ୟ ବହୁତ ରହିଛି, ଏତେ ଖାଦ୍ୟ ରହିଛି ବଦଳି ହେଇଯିବ, ଏତେ ଖାଦ୍ୟ ରହିଛି, ଏ ପର୍ଯ୍ୟନ୍ତ ବେଦାନ୍ତ କୌଣସି ଧର୍ମରେ ରହିଛି, ବେଦାନ୍ତ କେଉଁଠି ରହିଛି, ବେଦର ଅନ୍ତ, ବେଦ କହିଲେ ଜ୍ଞାନ, ସବୁ ଜ୍ଞାନର ଅନ୍ତିମ, ହଁ ବେଦାନ୍ତ କେଉଁ କିଏ ଦେଇପାରିବେ, ସେଇଟା ଦେଇପାରିବେ, ଆମର ବେଦାନ୍ତ ରହିଛି, ସବୁ ଜ୍ଞାନ ରହିଛି, ଅନ୍ତ ରହିଛି, ସବୁ ଜ୍ଞାନ, ଭୌତିକ ଜ୍ଞାନ ରହିଛି, ପରମାର୍ଥିକ ଜ୍ଞାନ ରହିଛି, କିନ୍ତୁ ଆମର ଯେଉଁମାନେ ମନୀଷୀମାନେ ବିଦ୍ୱାନ ବ୍ୟକ୍ତିମାନେ ସେମାନେ ଭୌତିକ ଅଭିବୃଦ୍ଧି ପଛରେ ଲାଗୁନଥିଲେ, ସେମାନେ ଚିନ୍ତା କରୁଥିଲେ କେମିତି ଆତ୍ମାର ଅଭିବୃଦ୍ଧି ଲାଭ କରିବା, ସେଥିପାଇଁ କୁନ୍ତିଦେବୀ ସେଇଟା କହିଲେ, ଜନ୍ମ ଈଶ୍ୱର୍ଯ୍ୟଶ୍ରୀ ଏଧମାନ ମଧ ପୁମାନ ନୈବାହାତୀୟ ବିଧାତୁ ବୈତ୍ୱାନ ଅକିଞ୍ଚନ ଗୋଚର, ଯାହାର ବହୁତ ସୁନ୍ଦର ଜନ୍ମ ରହିଛି, ବହୁତ ଉନ୍ନତ କୂଳରେ ଜାତ ହେଇଛନ୍ତି, ବହୁତ ଧନ ରହିଛି, ପ୍ରାଚୁର୍ଯ୍ୟ ରହିଛି, ବହୁତ ବିଦ୍ୟା ରହିଛି ଏବଂ ବହୁତ ସୌନ୍ଦର୍ଯ୍ୟ ରହିଛି, ଏସବୁ ଦ୍ୱାରା ଏଧମାନ ମଦ ପୁମାନ ତାଙ୍କର ମଦ ଗର୍ବ ବଢ଼ିଯିବ ବଢ଼ିଯିବ, ତେଣୁ ନୈବାହାତୀୟ ବିଧାତୁ ପ୍ରଭୁ ସିଏ ଆପଣଙ୍କୁ ଭାବରେ ସମ୍ବୋଧନ କରିପାରିବେ ନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ବୈତାନ ଅକିଞ୍ଚନ ଗୋଚର, ଯେଉଁମାନଙ୍କର କିଛି ନାହିଁ ସେମାନଙ୍କର ଗୋଚର ଆପଣ, ତେଣୁ ମୁନି ଋଷିମାନେ କାଳେ ଆମର କୁହାଯାଇଛି ଲୋମସ ମୁନି, ଲୋମସ ମୁନି ଜଣେ ଥିଲେ, ତାଙ୍କର ଏତେ ଆୟୁଷ, ଗୋଟିଏ ଇନ୍ଦ୍ରଙ୍କର ଯେତେବେଳେ ପତନ ହେଇଯାଏ କ'ଣ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ଗୋଟିଏ ମନୁଙ୍କର ସମୟରେ ଗୋଟିଏ ଇନ୍ଦ୍ର ଆସନ୍ତି, 14 ଜଣ ଇନ୍ଦ୍ର ମଧ୍ୟ ପରିବର୍ତ୍ତିତ ହୁଅନ୍ତି, ତେଣୁ ଏ ଗୋଟିଏ ଇନ୍ଦ୍ରଙ୍କ ଚାଲିଗଲେ ତାଙ୍କର ଗୋଟିଏ ଲୋମ ଯାଏ, ଲୋମସ ମୁନି ସେଥିପାଇଁ ତାଙ୍କ ନାଁ ହେଉଛି ଲୋମ, ତାଙ୍କ ଶରୀର ସାରା ଲୋମ ରହିଛି, ମହାଭାରତରେ ଲୋମସ ମୁନି କଥା ରହିଛି, ସେ ପାଣ୍ଡବମାନଙ୍କ ସହ ଯୁଧିଷ୍ଠିର ମହାରାଜଙ୍କ ସହିତ ଆଲୋଚନା ସବୁ କରିଛନ୍ତି, ବହୁତ କଥା ରହିଛି ଲୋମସ ମୁନି, ତାଙ୍କର କୌଣସି ଆଶ୍ରମ ନାହିଁ, ତାଙ୍କୁ ଜଣେ ପଚାରିଲେ ମହାରାଜ ଆପଣ ଗୋଟେ ଆଶ୍ରମଟେ କରୁନାହାନ୍ତି ଝୁପୁଡ଼ି ଖଣ୍ଡେ, ନାଇଁ ମୁଁ କେତେ ଦିନ ବଞ୍ଚିବି ଆଉ ଇଏ ଗୋଟେ ଆଶ୍ରମ କରିବି, ଏଇଭଳି ଭାବରେ ତାଙ୍କର ଆଶ୍ରମ ଖଣ୍ଡେ ନାହିଁ, ଏଇଭଳି ଭାବରେ କୁହାଯାଏ, ଏଇଭଳି ଭାବରେ ମାନୁଷୀମାନେ ଆତ୍ମା ବିଷୟରେ ଅନେକ ଜ୍ଞାନ ରହିଛି, ତେଣୁ ଆଜି ପର୍ଯ୍ୟନ୍ତ ଭାରତ ପାଶ୍ଚାତ୍ୟ ଜଗତରେ ଏତେ ତାଙ୍କର ଅଭିବୃଦ୍ଧି ଥିଲା, ପାଶ୍ଚାତ୍ୟ ଅଭିବୃଦ୍ଧି ଥିଲା, କେତେ କ'ଣ ଥିଲା, ମୁଁ ଯାଇଥିଲି ପାଶ୍ଚାତ୍ୟ ଜଗତ ଦେଖିକି ମୁଁ ଆଶ୍ଚର୍ଯ୍ୟ ହେଇଗଲି ସବୁ, କେତେ କ'ଣ ସବୁ ରହିଛି, ତାଙ୍କର ଟେକ୍ନୋଲୋଜି ଡେଭଲପମେଣ୍ଟ ଏତେ ହେଇଛି, କିନ୍ତୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ କିଛି ନାହିଁ, ଜିରୋ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ କିଛି ନାହିଁ, ସେମାନେ ପଶୁ ଭଳି ଜୀବନ ଯାପନ କରୁଥିଲେ। ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ତାଙ୍କ ଜୀବନରେ ପରିବର୍ତ୍ତନ ବିପ୍ଳବ ସୃଷ୍ଟି ହେଲା, ତାଙ୍କ ଜୀବନରେ ବିପ୍ଳବ ସୃଷ୍ଟି ହେଲା। ଶାରୀରିକ ବହୁତ ରହିଛି, ଉନ୍ନତି ରହିଛି, ସବୁକିଛି ରହିଛି, ବହୁତ ଡେଭଲପମେଣ୍ଟ ରହିଛି, କିନ୍ତୁ ସବୁ ପ୍ରକାର ବ୍ୟଭିଚାର ଇତ୍ୟାଦି ସବୁ ପ୍ରକାର ଚାଲିଛି। କେହି ଆନନ୍ଦରେ ରହିପାରୁନାହାନ୍ତି। ବହୁତ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେତେବେଳେ ହିପି ମୁଭମେଣ୍ଟ ଚାଲିଥିଲା, ଲୋକମାନେ ସବୁ ରାସ୍ତାରେ ଗଡ଼ୁଥିଲେ, ଏତେ ତାଙ୍କର ପ୍ରାଚୁର୍ଯ୍ୟ ରହିଛି। ଆମେରିକା ସରକାରଙ୍କ ଚିନ୍ତା ପଡ଼ିଗଲା କେମିତି ତାଙ୍କୁ ଭଲ କରିବା, ଆମେରିକା ସରକାରଙ୍କ ଚିନ୍ତା ପଡ଼ିଗଲା, ଭଲ କରିପାରିଲେ ନାହିଁ। କିନ୍ତୁ ଯେତେବେଳେ ସେମାନେ ପ୍ରଭୁପାଦଙ୍କର ସହିତ ଯୋଗ ଦେଲେ ତାଙ୍କର ସବୁ ଏସବୁ ଚାଲିଗଲା, ବଦଭ୍ୟାସ ଚାଲିଗଲା। ଭଗବାନ ପ୍ରଭୁପାଦଙ୍କ ଧାରାରେ ଯୋଗ ଦେଇକରି ବା ଆନନ୍ଦରେ ଭଗବାନ ନାମ କୀର୍ତ୍ତନ କରି ଆନନ୍ଦରେ ରହିଲେ, ଆନନ୍ଦ ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହେଲେ। ପ୍ରକୃତ ଆନନ୍ଦ ଏଇଥିରେ ରହିଛି, ସବୈ ପୁଂସାଙ୍କର ଧର୍ମ ଯତ ଭକ୍ତି ର ଦୁଃଖ ଦେ ଆୟତିକୀୟ ପ୍ରତିହତା ଯେ ଆତ୍ମା ସୁପ୍ରସିଦ୍ଧ। ଏଇ ପ୍ରଥମ ପ୍ରଶ୍ନଟି ହେଉଛି ଏଇଟା ଭାଗବତର ଆରମ୍ଭରେ, କେମିତି ଆମେ ଆନନ୍ଦରେ ରହିବା। ପାଶ୍ଚାତ୍ୟ ଜଗତ ଲୋକମାନେ, ଆମ ପୃଥିବୀରେ ଭାରତବର୍ଷର ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଇତ୍ୟାଦି ଯେତେ ଆର୍ଥିକ ମନ୍ତ୍ରୀ ସବୁ ରହିଛନ୍ତି, ତାଙ୍କର ଉଦ୍ୟମ ହେଉଛି କେମିତି ଅର୍ଥନୈତିକ ଉଦ୍ୟମ ଅଭିବୃଦ୍ଧି କରିବା, କେମିତି ଭୌତିକ ଅଭିବୃଦ୍ଧି ଆମେ ହେବ, ପାଶ୍ଚାତ୍ୟ ଜଗତ ସହିତ କେମିତି ଆମେ ସମାନ ହେବୁ, ଏଇଟା ଚିନ୍ତା କରୁଛନ୍ତି ସେମାନେ। କିନ୍ତୁ ସେମାନେ କେହି ଚିନ୍ତା କରୁନାହାନ୍ତି ଆତ୍ମାର କେମିତି ଅଭିବୃଦ୍ଧି ହେବ। ତେଣୁ ମନୁଷ୍ୟମାନେ ଆତ୍ମା ସମ୍ବନ୍ଧରେ ଚିନ୍ତା କରନ୍ତି, ତେଣୁ ଏ ଭୌତିକ ଅଭିବୃଦ୍ଧି ବିଷୟରେ ସେମାନେ ଚିନ୍ତା କରନ୍ତି। ଯାହା ଯେତିକି ରହିଛି ମିନିମମରେ ସିମ୍ପୁଲ ଲିଭିଂ ହାଇ ଥିଙ୍କିଂ, ପ୍ରଭୁପାଦ ମହାରାଜ ଏଇଟା କହନ୍ତି, ଯେତିକି ରହିଛି ଯେତିକି ମିଳିଛି ଭଗବାନ ବ୍ୟବସ୍ଥା କରି ତା ପାଇଁ କାହିଁକି ଆମେ ଚେଷ୍ଟା କରିବା ଅଭିବୃଦ୍ଧି କରିବା ପାଇଁ, ଯେତିକି ରହିଛି ସେତିକିରେ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ କଳିଯୁଗର ଲୋକମାନଙ୍କର ମଙ୍ଗଳ ପାଇଁ ମୁନିଋଷିମାନେ 88,000 ମୁନିଋଷିମାନେ ନୈମିଷାରଣ୍ୟରେ ଯାଇକିରି ଯଜ୍ଞ କରିବା ପାଇଁ ଆରମ୍ଭ କରିଥିଲେ। 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆରମ୍ଭ କରିଥିଲେ। ସେହି ସମୟରେ ଯେତେବେଳେ ସୁତ ଗୋସ୍ୱାମୀ ଆସି ପହଞ୍ଚିଗଲେ, ତାଙ୍କୁ ପ୍ରଶ୍ନ ପଚାରିଲେ, 6ଟି ପ୍ରଶ୍ନ। ତାଧିରୁ ଗୋଟିଏ ପ୍ରଶ୍ନ ହେଲା, ତତ୍ରତନ୍ତ୍ର ଅଞ୍ଜସ ଦୁଷ୍ମାନ ଭଗବତାଙ୍କ ଯଦି ବିନିଶ ପୁଂସାମେ ଏକାନ୍ତ ତନ୍ନ ସଂସ୍କୃତି ମରଚି ଏବଂ ଜେନାତ୍ମା ସୁପ୍ରସିଦ୍ଧ। 2ଟି ପ୍ରଶ୍ନ ହେଉଛି କେମିତି ଆତ୍ମାର ଆନନ୍ଦ ହେବ, ସାର ଜିନିଷଟା କ'ଣ ଏବଂ ଆମେ ଆମର ଜିନିଷର ଶ୍ରେୟଟା କ'ଣ, ଆଉ କେମିତି ଆମେ ଆନନ୍ଦ ପ୍ରାପ୍ତ ହେବା। ଏଇ 2ଟି ପ୍ରଶ୍ନର ଗୋଟିଏ ଉତ୍ତର କ'ଣ, ସବି ପୁଂସା ପରଧର୍ମ ଯତ ଭକ୍ତି ଦକ୍ଷ ଯେ ଆୟତୁକୀ ଅପ୍ରତିହତା ଯେ ଆତ୍ମା ସୁପ୍ରସିଦ୍ଧ। ଆତ୍ମାର ଆନନ୍ଦ ପାଇଁ ଯେଉଁମାନେ ମୁନିଋଷିମାନେ ସେମାନେ ଆତ୍ମା ବିଷୟରେ ଚିନ୍ତା କରନ୍ତି, ସେମାନେ ଭୌତିକ ଅଭିବୃଦ୍ଧି ବିଷୟରେ ଚିନ୍ତା କରନ୍ତିନି। ଭାରତରେ ମଧ୍ୟ ଯେ ଅଭିବୃଦ୍ଧି ନଥିଲା ତାହା ନୁହଁ, ଭାରତରେ ଆମର ତଥାଗତ ଐତିହାସିକମାନେ କହୁଛନ୍ତି ଏ ଭାରତୀୟମାନେ ସବୁ କ'ଣ, ଏମାନେ ସବୁ ଅନୁନ୍ନତ, ଏମାନେ ଜାଣିନଥିଲେ ଏ ବାଙ୍କର ଯେଉଁ ରହିଛି ବୈଦିକ ଶାସ୍ତ୍ର ରହିଛି ଏସବୁ ପୁରାଣ, ପୁରା କ'ଣ କାଳ୍ପନିକ, ଏସବୁ କଳ୍ପନା, ସେମାନେ ଜାଣିନଥିଲେ, ଉଲଗ୍ନ ହେଇ ରହୁଥିଲେ, ନିଆଁର ଆବିର୍ଭାବ ନିଆଁର ବ୍ୟବହାର ଜାଣିନଥିଲେ, ଏଇଭଳି ଭାବରେ ସେମାନେ କହନ୍ତି ଆଦିମ ମନୁଷ୍ୟମାନଙ୍କ କଥା ଏଇଭଳି ଭାବରେ କହନ୍ତି। କିନ୍ତୁ ଭାରତବର୍ଷର ଯଦି ଆମେ ଦେଖିବା ପଢ଼ିବା ଇତିହାସ, କୋଟି କୋଟି ବର୍ଷ ତଳର ଇତିହାସ ରହିଛି, କିଭଳି ଭାବରେ ଆମର ଯେଉଁ ରହିଛନ୍ତି ଭଗବାନ କପିଳଦେବଙ୍କର ପିତା କର୍ଦ୍ଦମୁନି, ଏଭଳି ଗୋଟେ ସହର ତିଆରି କରିଥିଲେ, ଆଜି ପର୍ଯ୍ୟନ୍ତ ସେଭଳି ଉଡ଼ାଜାହାଜ ହେଇପାରିନାହିଁ। ଗୋଟେ ଟାଉନ ସହର ଭଳି ଟାଉନ ଭଳି ଗୋଟେ ବିମାନ କରିଥିଲେ, ସହର ଭଳି କରିଥିଲେ, ଏତେ ଅଭିବୃଦ୍ଧି ରହି ଭୌତିକ ଅଭିବୃଦ୍ଧି ଆମେ ଯଦି ଦେଖିବା କେତେ ସବୁ ରହିଛି, କେତେ କ'ଣ ରହିଛି। ଆମର ଭାରତର ଇତିହାସକୁ ଯଦି ଆମେ ଦେଖିବା ଏହିଭଳି ଭାବରେ ବହୁତ ଭୌତିକ ଅଭିବୃଦ୍ଧି ମଧ୍ୟ ବହୁତ ରହିଛି, ଭୌତିକ ଅଭିବୃଦ୍ଧି ଯେ ନଥିଲା ତା ନୁହଁ, ବହୁତ ଭୌତିକ ଅଭିବୃଦ୍ଧି ରହିଛି। ଏବଂ ତା ସହିତ କିନ୍ତୁ ମୁଖ୍ୟ ଇମ୍ପୋର୍ଟାନ୍ସ ଦିଆଯାଉଛି ଆତ୍ମାର ଅଭିବୃଦ୍ଧି ପାଇଁ। ଆତ୍ମା କେମିତି ଅଭିବୃଦ୍ଧି ହେବ, ଆତ୍ମା ପାଇଁ ସବୁ ପ୍ରକାର ଖାଦ୍ୟ ସବୁ ରହିଛି, ଏଠି ଖାଦ୍ୟ ରହିଛି, ପ୍ରଚୁର ଖାଦ୍ୟ ରହିଛି, ଅନ୍ୟ କୌଣସି ଧର୍ମରେ ଏସବୁ ଜିନିଷ ନାହିଁ, ଏତେ ଜ୍ଞାନ ନାହିଁ, ଏତେ ଜ୍ଞାନ ନାହିଁ। ସବୁ ପ୍ରଶ୍ନର ଉତ୍ତର ଆମର ବେଦାନ୍ତରେ ରହିଛି, ଭାଗବତମରେ ସବୁ ଜିନିଷ ରହିଛି, ସବୁ ପ୍ରଶ୍ନର ଉତ୍ତର ଆସିବ। ଅନ୍ୟ ସବୁ ଯେଉଁ ଧର୍ମ ସବୁ ରହିଛି ସେସବୁ ଏତେ ଧ୍ୟାନ ସବୁ ଦିଆଯାଇ ନାହିଁ, କାରଣ ତାଙ୍କର ସେମାନେ ସବୁ ଏତେ ଡେଭଲପ୍ ନୁହନ୍ତି, ସେଥିପାଇଁ ତାଙ୍କର ଯେଉଁ ବୈଦିକ ତାଙ୍କର ଯେଉଁ ଶାସ୍ତ୍ର ସବୁ ରହିଛି, ଧାର୍ମିକ ଶାସ୍ତ୍ର ସବୁ ରହିଛି, ମିନିମମ୍ ନଲେଜ୍ ସବୁ ଦିଆଯାଇଛି, ହାୟର୍ ନଲେଜ୍ ଦିଆଯାଇ ନାହିଁ। ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ସେହି ସମୟରେ ଏସବୁ ଆଲୋଚନା ହେଇଛି ସବୁ। ସେମାନେ କହନ୍ତି ଆମେ ତ ଖ୍ରୀଷ୍ଟିଆନ, ଆମର ସବୁ ରହିଛି ଧର୍ମଗ୍ରନ୍ଥ ରହିଛି, ଆମେ କାହିଁକି ଆପଣ ଗ୍ରନ୍ଥ ଗ୍ରହଣ କରିବୁ, ସେ ପ୍ରଶ୍ନ ପଚାରୁଛନ୍ତି। ତାଙ୍କର ଆମେରିକାରେ କୋର୍ଟରେ ବହୁତ କେସ୍ ଫେସ୍ ଚାଲିଛି, ସବୁ ସତ୍ତ୍ୱେ ଆମର ଏଇ କୃଷ୍ଣ ଚେତନା ଆନ୍ଦୋଳନ ବିଜୟ ଲାଭ କରିଛି, ବହୁତ ଆ ଭିତରେ ଆଲୋଚନା ଚାଲିଛି କେତେ କ'ଣ ସବୁ ହେଇଛି। ପ୍ରଭୁପାଦ ମହାରାଜ କହନ୍ତି, ତମେ ଯେଉଁ ତ ଖ୍ରୀଷ୍ଟିଆନ ବୋଲି କହୁଛ, ତମ ଭିତରେ କିଏ ଖ୍ରୀଷ୍ଟିଆନ? ଯୀଶୁଖ୍ରୀଷ୍ଟ କହିଛନ୍ତି ବାଇବେଲର ଯେଉଁ ଓଲ୍ଡ ଟେଷ୍ଟାମେଣ୍ଟ ରହିଛି, ଓଲ୍ଡ ଟେଷ୍ଟାମେଣ୍ଟରେ 10ଟି କମାଣ୍ଡମେଣ୍ଟସ ରହିଛି, 10ଟି ନିର୍ଦ୍ଦେଶ ରହିଛି। ତା ଦେହରେ ପ୍ରଥମ ନିର୍ଦ୍ଦେଶ ହେଉଛି ଦାଓ ଶାଲ୍ ନଟ୍ କିଲ୍, ତମେ ହତ୍ୟା କରିବ ନାହିଁ। ସେମାନେ ଯୁକ୍ତି କରୁଛନ୍ତି, ପ୍ରଭୁପାଦ ଯୁକ୍ତି କଲେ ଦାଓ ଶାଲ୍ ନଟ୍ କିଲ୍ର ଅର୍ଥ ହେଉଛି ତମେ ପଶୁ ମନୁଷ୍ୟମାନଙ୍କୁ ହତ୍ୟା କରିବ ନାହିଁ, ପଶୁ ହତ୍ୟାକୁ ବନ୍ଦ କରାଯାଏ ନାହିଁ, ଏଇଭଳି ଭାବରେ ଯୁକ୍ତି କଲେ। ତେଣୁ ପ୍ରଭୁପାଦ ମହାରାଜ କହିଛନ୍ତି, ଯଦି ଏଇଭଳି ଭାବରେ କହୁଛ, ଯୀଶୁଖ୍ରୀଷ୍ଟ ଇଂଲିଶ ଜାଣିନାହାନ୍ତି, ମନୁଷ୍ୟକୁ ହତ୍ୟା କରିବାଟା କ'ଣ କିଲ୍ ବୋଲି କୁହାଯିବ? ଏଇଟା ମର୍ଡର, ଏଇଟା କିଲ୍ କୁହାଯିବ ନାହିଁ। ସେମାନେ ଭାବନ୍ତି ମନୁଷ୍ୟ ପାଖରେ ଆତ୍ମା ରହିଛି, ପଶୁପକ୍ଷୀମାନଙ୍କ ପାଖରେ ଆତ୍ମା ନାହିଁ, ଏଇଭଳି ଭାବରେ ଚିନ୍ତା କରନ୍ତି ସେମାନେ। ତେଣୁ ଯାହା ବି ହଉ, ସେତେବେଳେ ଯୀଶୁଖ୍ରୀଷ୍ଟ କହିଛନ୍ତି ହୋଲି ଦାଇ ବି ନେମ୍, ଭଗବାନଙ୍କ ନାମ ହେଉଛି ହୋଲି, ବହୁତ ପୁଣ୍ୟ ନାମ ରହିଛି, କିନ୍ତୁ କ'ଣ ସେ ନାମ ସେଠି ଦେଇନାହାନ୍ତି। ତେଣୁ ତାଙ୍କର ଆମେରିକା ସରକାର, ପ୍ରଭୁପାଦ ମହାରାଜ ଆମେରିକା ସରକାର ଦେଖିବ ଡଲାର ରହିଛି, ଡଲାର ପଛପଟେ ଲେଖା ହେଇଛି ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନଙ୍କ ପାଖରେ ଆମର ବିଶ୍ୱାସ ରହିଛି, ଏଠି ଲେଖା ହେଇଛି। କିନ୍ତୁ ସେ ଭଗବାନ ବିଷୟରେ ତାଙ୍କର କିଛି ବିଶେଷ ଜ୍ଞାନ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସବୁ ଜ୍ଞାନ, ସେ ନାମଟା କ'ଣ? ସେ ନାମଟା ହେଉଛି ଏଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତମେ ସବୈ ପୁଂସାଙ୍କର ଧର୍ମ ଯେଉଁ କୁହାଯାଇଛି, କୁହାଯାଏ ନାହିଁ ହିନ୍ଦୁ ଧର୍ମ ହେଉଛି ଶ୍ରେଷ୍ଠ, ବା ବୈଦିକ ଧର୍ମ ଶ୍ରେଷ୍ଠ, ବା ଖ୍ରୀଷ୍ଟିଆନ ଧର୍ମ ଶ୍ରେଷ୍ଠ, ବା ମୁସଲମାନ ଧର୍ମ ଶ୍ରେଷ୍ଠ, ସବୁ ଧର୍ମ ଶ୍ରେଷ୍ଠ, ସବୈ ପୁଂସାଙ୍କର ଧର୍ମ ଯେତୁ ଭକ୍ତିର ଦୁଃଖ ଯେ। ଯଦି ଭଗବାନଙ୍କୁ ତମେ ଭକ୍ତି କରିପାରିବ, ଭଲ ପାଇପାରିବ, ଭଲ ପାଇପାରିଲ, ତାହେଲେ ସେଇଟା ଶ୍ରେଷ୍ଠ ଧର୍ମ। ଏତିକି ଅପ୍ରତିହତା ଯେ ଆତ୍ମା ସେଥିରେ ଆତ୍ମାର ଆନନ୍ଦ ହେବ, ଏଇଟା ପାଇଁ କୌଣସି ହେତୁ ନାହିଁ, କୌଣସି କଣ୍ଡିସନ୍ ନାହିଁ, ଏବଂ ଇଏ କୌଣସି ପରିସ୍ଥିତିରେ ବାଧା ଦିଆଯାଇପାରିବ ନାହିଁ। ଏଇଟା ହେଉଛି ପ୍ରକୃତ, ଇଏ ହେଉଛି ଆତ୍ମା। ଆତ୍ମାର କେମିତି କଲ୍ୟାଣ ହେବ, ଆତ୍ମାର କେମିତି ଉନ୍ନତି ହେବ, ସେଥିପାଇଁ ଆମର ମୁନିଋଷିମାନେ ସବୁ ଶାସ୍ତ୍ର ଦେଇ ଯାଇଛନ୍ତି, କେତେ ଶାସ୍ତ୍ର ଦେଇଛନ୍ତି। ଆମ ଜୀବନସାରା ପାଠ କଲେ ମଧ୍ୟ ଆମେ ସେଇଟା ଜାଣିପାରିବା ନାହିଁ, ଆମେ ଶେଷ କରିପାରିବା ନାହିଁ। ତେଣୁ ଆମେ ସବୁଦିନେ କହୁଛେ ନା ନା ଶାସ୍ତ୍ର ବିଚାର ନେଇ କନି ପୁନ ସଧର୍ମ ସଂସ୍ଥାପକ ଲୋକାନିତକାରିଣ ତ୍ରିଭୁବନେ ମାନୌ ଶରଣ୍ୟା କର ରାଧା କୃଷ୍ଣ ପଦାରବିନ୍ଦ ଭଜନା ନନ୍ଦେ ନମତାଳିକ ବନ୍ଦେ ରୂପ ସନାତନୌର ଗୁଜୁଗ ଜୀବ ଗୋପାଳ ଶ୍ରୀଜୀବ ଗୋପାଳ। ଅନେକ ଶାସ୍ତ୍ର ରହିଛି, ଅନେକ ସ୍ନାନ ଶାସ୍ତ୍ର ବିଚାର ନାହିଁ ନିପୁଣ। ସେମାନେ ଯେଉଁ ଗ୍ରନ୍ଥ ରଚନା କରୁଥିଲେ ତାଙ୍କ ପାଖରେ ସବୁ ସୁବିଧା ନଥିଲା। ଆମର ଶ୍ରୀଶ୍ରୀମଦ ଧରଧର ସ୍ୱାମୀ ମହାରାଜ କହନ୍ତି, ରାତ୍ରିରେ ଏକ ଏକ ବୃକ୍ଷ ମଳେ ଏକ ଏକ ରାତ୍ରି ଶୟନ। ତେଣୁ ରାତ୍ରିରେ ଗୋଟେ ପତ୍ରକୁ ଜାଳିକରି ସେ ଯେଉଁ ଲାଇଟ୍ ହେଉଥିବ ସେଇ ଲାଇଟ୍ରେ ସେ ଲେଖୁଥିଲେ। ସିଏ ଏଭଳି ଭାବରେ କଷ୍ଟ ସ୍ୱୀକାର କରି ସବୁ ଲେଖି ଗ୍ରନ୍ଥ ରଚନା କରୁଛନ୍ତି। କାହା ପାଇଁ ରଚନା କରୁଛନ୍ତି? ଆମେ ଭାଗବତ ପଢ଼ୁନା, ଯାଇକି ବସିକି ଗପସପ୍ କରୁଛୁ, ଯାଇକରି ମନ୍ଦିରରେ ନ ରହିକରି ଯାଇକି ବାହାରେ ବସିକି ଘର ଭିତରେ ରହିକି ରୁମ୍ରେ ବହୁତ ସୁନ୍ଦର ଭାବରେ ରହିଛି, ଆରାମ ରହିଛି। ସେ ଶ୍ରୀ ସୀତାରାମର ହନୁମାନ ଯୁକ୍ତି ଆମକୁ କେହି କିଛି କହିପାରିବେ ନାହିଁ, ଆମେ ଇଣ୍ଡିପେଣ୍ଡେଣ୍ଟ, ଆମ ଉପରେ କେହି ନାହାନ୍ତି, ଈଶ୍ୱର କେହି ନାହାନ୍ତି, କେହି କଣ୍ଟ୍ରୋଲର ନାହାନ୍ତି ମନ୍ଦିରରେ, କେହି ଅଥରିଟି ନାହାନ୍ତି। ଆମେ ଆରମ୍ଭରେ ଆମେ କଥାବାର୍ତ୍ତା ହେବୁ, ହସ୍କୁଶି ହେବୁ, ସବୁ କରିବୁ ଏଇ ସମୟରେ। ତେଣୁ ଏଇ ଯେଉଁ ଷଡ଼ଗୋସ୍ୱାମୀମାନେ ଏଇ ଯେଉଁ ଶାସ୍ତ୍ର ରଚନା କରିଛନ୍ତି କାହା ପାଇଁ କରିଛନ୍ତି? ମୂର୍ଖମାନଙ୍କ ପାଇଁ, ମୂର୍ଖମାନେ ପଶି ସେସବୁ ଚିନ୍ତା କରିବେ, ସେମାନେ ବିଦ୍ୱାନମାନେ ସେସବୁ ଅନ୍ୟ କଥା ସବୁ ଆଲୋଚନା କରିବେ, ହସ୍କୁଶି ହେଇକି ରହିବେ, ବା ଏଇ ସମୟରେ ଶୋଇକି ରହିବେ, ବା ଫେସବୁକ୍ କରିବେ, ସେୟାର କରିବେ, ଏସବୁ କରିବେ। ତେଣୁ ସେମାନେ ସବୁ ଆମ ପାଇଁ ଗ୍ରନ୍ଥ ରଚନା କରିଯାଇଛନ୍ତି, କୃପା କରିକି ସବୁ କରିଛନ୍ତି। ତେଣୁ ଆତ୍ମାର କେମିତି ଅଭିବୃଦ୍ଧି ହେବ, ସେଥିପାଇଁ ସବୁ ପ୍ରଚୁର ଖାଦ୍ୟ ରହିଛି, ବହୁତ କଥା ରହିଛି। ଆମ ଜୀବନସାରା ପଢ଼ିଲେ ମଧ୍ୟ ବୁଝିପାରିବା ନାହିଁ ସବୁ ଯେତେ ଜିନିଷ ରହିଛି, କେତେ କ'ଣ ରହିଛି ଭାଗବତମରେ, ଗୋଟିଏ ଶ୍ଳୋକରେ, ଗୋଟିଏ ଅକ୍ଷରରେ ଅନେକ ଅର୍ଥ ରହିଛି।
ଅନେକ ଆଚାର୍ଯ୍ୟମାନେ ଟୀକା କରିଛନ୍ତି ଏବଂ ସନାତନ ଗୋସ୍ୱାମୀ କହିଛନ୍ତି ଯେ ସନାତନ ଗୋସ୍ୱାମୀ ସେଇ ଚାରି କୁମା ଯେ ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର ସେ କହିଛନ୍ତି ତୁମେ ମଧ୍ୟ ଟୀକା ଗୋଟେ ଲେଖିପାରିବ ଯେ ଟୀକା ଏତେ ଜଣ ଟୀକାକାର ଅଛନ୍ତି ଆଉ କିଛି ଟୀକା ବା ଆସିବ ନାହିଁ ତା ନୁହଁ ଅତି ସୂର୍ଯ୍ୟ ପ୍ରତ୍ୟକ୍ଷ ନାନା ଅର୍ଥ କହେ ତେଣୁ ଏଭଳି ଭାବରେ ଭାରତରେ ଏ ଯେଉଁ ଆତ୍ମାର ଅଭିବୃଦ୍ଧି ରହିଛି ଏଇଟାକୁ ଲୋକମାନେ ଜାଣିପାରୁନାହାନ୍ତି ସେମାନେ ଖାଲି ଭୌତିକ ଅଭିବୃଦ୍ଧି ଚିନ୍ତା କରୁଛନ୍ତି ଏଇଟା ହେଉଛି ପ୍ରକୃତ ଅଭିବୃଦ୍ଧି କଳିଯୁଗର ଲୋକମାନେ ଆତ୍ମା ସମ୍ବନ୍ଧ ବିଷୟରେ ଚିନ୍ତା କରିପାରିବେ ନାହିଁ ଭୌତିକ ଅଭିବୃଦ୍ଧି ଅନୁସାରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭୌତିକ ଅଭିବୃଦ୍ଧି କ'ଣ ନା ଏଇଟା ହେଉଛି ପ୍ରକୃତରେ ହେଉଛି ଦାକ୍ଷ୍ୟ କୁଟୁମ୍ବ ଭରଣୀ ନେବା ଯେଉଁ ସୁନ୍ଦର ଭାବରେ ପଇସା ପତ୍ର ରୋଜଗାର କରିକିରି କୁଟୁମ୍ବ ପାଳନ କରିପାରିଲା ସେ ହେଉଛି ଦକ୍ଷ ଏକ୍ସପର୍ଟ ତେଣୁ ପାଶ୍ଚାତ୍ୟ ଜଗତ ଡେଭଲପ୍ଡ ଏଇଥିପାଇଁ ଇଏ ହେଉଛି ଭୌତିକ ଅଭିବୃଦ୍ଧି କିନ୍ତୁ ଆତ୍ମାର ଅଭିବୃଦ୍ଧି ଆମର ଭାରତବର୍ଷ ଭଳି କୌଣସି ହେଇପାରିବ ନାହିଁ କୌଣସି ଦେଶ ହେଇପାରିବ ନାହିଁ ଏଠି ଜ୍ଞାନ ରହିଛି ପ୍ରଭୁପାଦ ମହାରାଜ କୃପାରୁ ଆଜି ସେସବୁ ଜ୍ଞାନକୁ ବିତରଣ କଲେ ପ୍ରଭୁପାଦ ମହାରାଜ ପାଇଁ ତମ ବ୍ରିଟିଶ ସରକାର ଯେଉଁ ଆସିଥିଲେ ସବୁ ଆମର ଧନକୁ ସବୁ ନେଇଗଲେ କିନ୍ତୁ ଆମର ପ୍ରକୃତ ଧନକୁ ନେଇନାହାନ୍ତି ମୁଁ ଆସିଛି ତମକୁ ଦେବା ପାଇଁ ସେଇଟା ହରେ କୃଷ୍ଣା ହରେ କୃଷ୍ଣା 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 ହରେ 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 ରାମ ହରେ ରାମ 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 ଇଏ ହେଉଛି ପ୍ରକୃତ ଧନ ଏଇ ମନୁଷ୍ୟ ଜନ୍ମର ସିଦ୍ଧି ଆମେ ପ୍ରାପ୍ତ ହେଇଯିବା ଏ ଭୌତିକ ଅଭିବୃଦ୍ଧି ମାଧ୍ୟମରେ କ'ଣ ହେବ ପବର୍ଗ ରାସ୍ତାରେ ଗତି କରିବା ଆମର ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଅପବର୍ଗ ରାସ୍ତାରେ ଯିବା ଏ ଭଗବାନ କଥା ଯେଉଁ ହେଉଛି ଆମେ ଅପବର୍ଗ ରାସ୍ତା ଚାଲୁଛେ ଆସୁ ଖୁବ୍ ଶୀଘ୍ର ଆମେ ଅପବର୍ଗ ରାସ୍ତାରେ ଚାଲୁଛେ ଭଗବାନ ପ୍ରାପ୍ତ ହେବା ତେଣୁ ଏଇଭଳି ଭାବରେ କଥା ରହିଛି ତେଣୁ ଏ ଭୟ ଯେଉଁ ରହିଛି ମୃତ୍ୟୁ ଭୟକୁ ଏଡ଼ାଇବା ପାଇଁ ସେ ବ୍ୟବସ୍ଥା କରାଯାଇଛି ଭଗବତ ଗୀତାରେ ମଧ୍ୟ ଅନେକ ସ୍ଥାନରେ କୁହାଯାଇ ଭଗବାନ କହୁଛନ୍ତି ତେଷାମ ସମୁଦ୍ରତା ମୃତ୍ୟୁ ସଂସାର ସାଗରା ଭବାମିନ ଚରା ପାଠ ମାୟା ବେଶ ଚେତସାମ ଯଦି ଆମେ ମନରେ ଭଗବାନଙ୍କୁ ଆବେଶ କରିବା ମନରେ ଆବେଶ ରଖିବା ଭଗବାନ ବିଷୟରେ ଭଗବାନ ଆମକୁ ମୃତ୍ୟୁ ସାଗରରୁ ଉଦ୍ଧାର କରିବେ ତେଷାମ ସମୁଦ୍ରତା ମୃତ୍ୟୁ ସଂସାର ସାଗରା ଭବାମିନ ଅଚିରା ବେଶୀ ଡେରି ହେବ ନାହିଁ କୃଷିକ ତାଙ୍କୁ ନେଇଯିବେ ମନକୁ ଯଦି ଭଗବାନ ପାଖରେ ଲଗେଇଦେବା ଏଇଭଳି ଭାବରେ ଆତ୍ମାର ଅଭିବୃଦ୍ଧି ପାଇଁ ଆତ୍ମାର ଏଭଳି ଭାବରେ ଡେଭଲପମେଣ୍ଟ ହେଇଛି ପାଶ୍ଚାତ୍ୟ ଜଗତ କୋଟି କୋଟି ବର୍ଷ ପରେ ମଧ୍ୟ ଏଇ ଭାରତବର୍ଷର ଯେଉଁ ସଂସ୍କୃତିକୁ ଗ୍ରହଣ କରି ମାନେ ସେଇଟାକୁ ପ୍ରାପ୍ତ ହେଇପାରିବେ ନାହିଁ କିଏ ରହିଛି ଭାରତବର୍ଷ ସଂସ୍କୃତି ହେଉଛି ସେଇଟା ଭାରତ ସେଥିପାଇଁ କୁହାଯାଇଛି ଭାରତ ଭୂମିତି ମନୁଷ୍ୟ ଜନ୍ମ ହେଲେ ଯାହା ତେଣୁ ସ୍ୱର୍ଗର ଦେବତାମାନେ ପ୍ରାର୍ଥନା କରନ୍ତି ପଞ୍ଚମ ସ୍କନ୍ଧ ଭାଗବତ ବର୍ଣ୍ଣନା କରାଯାଇଛି ଅହୋ ଅମିଷା କିମ କାରି ଶୋଭନମ ପ୍ରସନ୍ନ ଏଷାଂ ସୁଜତୁ ସ୍ୱୟଂ ହରି ଜୟ ଜନ୍ମ ଲବ୍ଧ ନୃଷୁ ଭାରତ ଆଗରେ ମୁକୁନ୍ଦ ସେବ ପରିକାଂଶୁଭାଇନ ପାଶ୍ଚାତ୍ୟ ଜଗତ ଲୋକମାନେ ଚାହୁଁନାହାନ୍ତି ଇଏ ସ୍ୱର୍ଗର ଆଦିବାସୀମାନେ ଚାହୁଁନାହାନ୍ତି ପାଶ୍ଚାତ୍ୟ ଜଗତ ଡେଭଲପମେଣ୍ଟ ଜାଣିନାହାନ୍ତି ସେ ତାଙ୍କର କି ଡେଭଲପମେଣ୍ଟ ସ୍ୱର୍ଗ ତୁଳନାରେ କ'ଣ ଡେଭଲପମେଣ୍ଟ ତାଙ୍କର କିନ୍ତୁ ସେମାନେ ଚାହାନ୍ତି ତାଙ୍କର ଯେତେବେଳେ ଶେଷ ହେଇଯିବ କିଣେ ପୁଣ୍ୟ ମାତ୍ର ଲୋକଙ୍କୁ ଦିଶନ୍ତି ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା ପାଇଁ ଭଗବାନ ପ୍ରାର୍ଥନା କରିଛନ୍ତି ଭାଗବତ ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି ହୋ ଅମିଷା ଆଶ୍ଚର୍ଯ୍ୟ ହେଉଛନ୍ତି ଅମିଷା କିମ କାରି ଶୋଭନମ ଭାରତୀୟ ନାଗରିକମାନେ ଭାରତବର୍ଷର ଲୋକମାନେ କ'ଣ କରିଥିଲେ ପୁଣ୍ୟ କାର୍ଯ୍ୟ କରିଥିଲେ ଅହୋ ଅମିଷା କିମ କାରି ଶୋଭନମ ପ୍ରସନ୍ନ ଏଷାଂ ସୁଜତୁ ସ୍ୱୟଂ ହରି ବା ଭଗବାନ ହରି ତାଙ୍କ ଉପରେ ପ୍ରସନ୍ନ ହେଇଛନ୍ତି ଯେହି ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ ଯେଉଁଥିପାଇଁ ସେମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ମୁକୁନ୍ଦ ସେବ ପରିକମ ସୁହାଇନ ଭାରତବର୍ଷରେ ଜନ୍ମ ହେଲେ ଇଏ ତାଙ୍କର ବେନିଫିଟ୍ ହେଉଛି ଏଇଟା ଭଗବାନଙ୍କର ସେବା କରିବା ପାଇଁ ସୃହା ଆସିବ ମୁକୁନ୍ଦ ସେବ ପରିକମ ସୁହାଇନ ସେଥିପାଇଁ ସେ ପ୍ରାର୍ଥନା କରି ପ୍ରଭୁ ଆମକୁ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ଦିଅନ୍ତୁ ସେମାନେ ପ୍ରାର୍ଥନା କରୁଛନ୍ତି ଏଇଭଳି ଭାବରେ ଭାରତବର୍ଷର ପରମ୍ପରା କେତେ ରହିଛି ସଂସ୍କୃତି କେତେ ମହାନ କେତେ ଡେଭଲପ୍ ଆମେ ଗୋଟିଏ ଜନ୍ମରେ ଭଗବାନ ପ୍ରାପ୍ତ ହୋଇଯିବା ଅନ୍ୟ ଧର୍ମରେ ଏଇସବୁ ଜିନିଷ ଅଛି ନା ବୈଦିକ ବେଦାନ୍ତ ସେଥିପାଇଁ ବେଦର ଅନ୍ତ ଜ୍ଞାନର ଅନ୍ତ କେଉଁଠି ନାହିଁ ତାଙ୍କର ସେଇଟା ବେଦ ଜ୍ଞାନ ବୋଲି କୁହାଯାଏ ବେଦ କହିଲେ ଜ୍ଞାନ କିନ୍ତୁ ବେଦାନ୍ତ କେଉଁଠି ଅଛି ବେଦାନ୍ତ ଭାରତବର୍ଷରେ ଅଛି ଭଗବାନ ସେ ବେଦାନ୍ତ ସେ ଜ୍ଞାନ ଗ୍ରନ୍ଥ ଭଗବାନ ପ୍ରାପ୍ତ ହୋଇଗଲେ ଆମର ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ ମାଙ୍ଗି ଯେଉଁମାନେ କହିଲେ ଯେଉଁମାନେ ମୋତେ ପ୍ରାପ୍ତ ହେବେ ସବୁ କିଛି ପ୍ରାପ୍ତ ହୋଇଯିବେ ଭଗବାନ ପ୍ରାପ୍ତ ହେଲେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବେ ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି ସମସ୍ତେ ମୃତ୍ୟୁ ଭୟରେ ଭୟଭୀତ ହୋଇକି ରହିଛନ୍ତି ତେଣୁ ଇଏ ଯେଉଁ ସତଧନୁଆ ତାହାର ଭୟ ନଥିଲା ବିଭିନ୍ନ ପ୍ରକାର କାରଣରୁ ସେ ଭୟ କରୁନଥିଲା କିନ୍ତୁ ଯେତେବେଳେ ଆଜି ଜାଣିଲେ ବର୍ତ୍ତମାନ ସଙ୍କଟ ଆସିଗଲା ପ୍ରାଣ ସଙ୍କଟ ତେଣୁ ସେ ବର୍ତ୍ତମାନ କ'ଣ ସୋପି କୃତୋଦ୍ୟମ ଜ୍ଞାନ୍ତୁଆ ସୋପି କହିଲେ ଯେ ସତଧନୁଆ ବର୍ତ୍ତମାନ ଜାଣିଲା ଭଗବାନ ଏଇଭଳି ଭାବରେ ଉଦ୍ୟମ କରିଛନ୍ତି ମଧ୍ୟ ହତ୍ୟା କରିବା ପାଇଁ ଭୀତ ପ୍ରାଣ ପରିସେୟା ତେଣୁ ପ୍ରାଣ ରକ୍ଷା କରିବା ପାଇଁ ସାହାଯ୍ୟ କୃତବର୍ମାଣ କୃତବର୍ମା ଏ ଅକ୍ରୁର ଆକୃ ବର୍ଣ୍ଣନା କରାଯାଇଛି ସେମାନେ ଯାଇକରି ପ୍ରାର୍ଥନା ସେମାନେ ଆଙ୍କୁ ଠିଆହେଇଥିଲେ ତୁମେ ତାଙ୍କୁ ହତ୍ୟା କର ଏଭଳି ଭାବରେ ତେଣୁ ପ୍ରଥମେ କୃତବର୍ମା ପାଖକୁ ଗଲେ କୃତବର୍ମା ହେଉଛନ୍ତି ତାଙ୍କର ଆର୍ମିର କମାଣ୍ଡର ଇନ୍ ଚିଫ୍ ତାଙ୍କର ସୈନ୍ୟମାନଙ୍କର ସେ ହେଉଛନ୍ତି ମୁଖ୍ୟ ସୈନ୍ୟ ସେନା ମୁଖ୍ୟ ତେଣୁ ତାଙ୍କ ପାଖକୁ ଗଲେ କୃତବର୍ମାଙ୍କ ପାଖକୁ ଗଲେ ସେ କହିଥିଲେ ତାଙ୍କୁ ହତ୍ୟା କରି ବର୍ତ୍ତମାନ ଆପଣମାନଙ୍କ କଥା କହିଥିଲେ ଆଉ ମୁଁ ତାଙ୍କୁ ହତ୍ୟା କଲି ବର୍ତ୍ତମାନ ମୋତେ ଭଗବାନ ହତ୍ୟା କରିବେ ଆପଣ ମୋତେ ରକ୍ଷା କରନ୍ତୁ ରକ୍ଷା ନୁହଁ ମୋତେ ଯୁଦ୍ଧ କରିବୁ ଯୁଦ୍ଧ କରିବା ପାଇଁ ସେ କହୁଛନ୍ତି ସେ ଆଚାର୍ଯ୍ୟମାନେ କହିଛନ୍ତି ଟିକାରେ ଯୁଦ୍ଧ କରିବା ମୋତେ ଯୁଦ୍ଧରେ ସାହାଯ୍ୟ କର ଏଇଭଳି ଭାବରେ କହୁଛନ୍ତି ସାହାଯ୍ୟ ସାହାଯ୍ୟ ଶବ୍ଦ ରହିଛି ନା ସାହାଯ୍ୟ ମାନେ ମୁଁ ଯୁଦ୍ଧ କରିବି ଆପଣ ମୋତେ ସାହାଯ୍ୟ କରନ୍ତୁ ଏଥିରେ ମାନେ ଯୁଦ୍ଧ କରିବା ପାଇଁ ବହୁତ ଆନନ୍ଦିତ ହୁଅନ୍ତି ଭଗବତ ଗୀତାରେ କହିଲେ ନା କ'ଣ ସୁଖୀନ କ୍ଷେତ୍ର ପାଠ ଲଭନ୍ତି ଯୁଦ୍ଧ ବିଦୃଶ୍ୟ କ୍ଷେତ୍ରମାନଙ୍କୁ ଯଦି ଯୁଦ୍ଧ କରିବାର ସୁଯୋଗ ମିଳିବ ସେମାନେ ବହୁତ ଆନନ୍ଦିତ ସୁଖ ହେବେ ଏଇ କଥାଟି କାହିଁକି କହିଲେ ବାବା ଅର୍ଜୁନ କହିଲେ ପ୍ରଭୁ କେମିତି ଜଣେ ସୁଖ ପ୍ରାପ୍ତ ହୋଇପାରିବ କଥା କେମିତି ସୁଖ ପାଇବେ ସେ ଭଗବାନ କହିଲେ କ୍ଷେତ୍ରମାନେ ଏଇ ଯୁଦ୍ଧ କରିବା ପାଇଁ ଯେତେବେଳେ ତାଙ୍କୁ ସୁଯୋଗ ମିଳିବ ସେମାନେ ସୁଖ ପ୍ରାପ୍ତ ହେବେ ରହିଛି ତେଣୁ ଇଏ ଯାଦବ ଇଏ କ୍ଷେତ୍ର ସ୍ପିରିଟ୍ ରହିଛି କୃତବର୍ମା ମଧ୍ୟ ତାଙ୍କର ଆର୍ମିର ଚିଫ୍ ତେଣୁ ସେ କହି ମୋତେ ସାହାଯ୍ୟ କରନ୍ତୁ ଯୁଦ୍ଧ କରିବା ବର୍ତ୍ତମାନ ଭଗବାନ ବିରୁଦ୍ଧରେ ଯୁଦ୍ଧ କରିବା ସାହାଯ୍ୟ କୃତବର୍ମାଣ ଅଜାତ ସଚାବ୍ରବିତ୍ ଏଇଭଳି ଭାବରେ ଯେତେବେଳେ ଯାଚନା କଲେ ପ୍ରାର୍ଥନା କଲେ ସେ କୃତବର୍ମା ସଚ ଅବ୍ରବିତ୍ ସେ ବର୍ତ୍ତମାନ କହିବେ କ'ଣ କହିବେ ମୁଁ ଚିନ୍ତା କରୁଥିଲି ଆପଣ ସବୁଦିନ ଆଲୋଚନା ହେବେ କିନ୍ତୁ ଏଇ କଥାରେ ଆମ ସମୟ ହୋଇଗଲା ଆସନ୍ତାକାଲି ଆଲୋଚନା ହେବ ଏଇ ଦୁଇଟି ଶ୍ଳୋକ ରହିଛି କୃତବର୍ମା କହିବେ କ'ଣ କହିବେ ତାଙ୍କର ଉତ୍ତର ଦେବେ ଆମେ ଗତକାଲି ଆସନ୍ତାକାଲି ଶୁଣିବା ଏଇଟା ଏ ଶ୍ଳୋକର ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରାଣସ୍ୟ ଜୀବନସ୍ୟବ ନ ତୁ ଯଶୋ ଧର୍ମାଦେ ଯେଉଁ କହିଲ ନା ପ୍ରାଣ ପରିସ୍ୟା ପ୍ରାଣ ରକ୍ଷା କରିବା ପାଇଁ ବର୍ତ୍ତମାନ ଚିନ୍ତା କଲେ ଆଉ ଧର୍ମ ଯଶ ଧର୍ମ ଇତ୍ୟାଦି ଚିନ୍ତା କରୁନାହାନ୍ତି କ'ଣ ଯଶ ମୋର ହେବ କି ନାହିଁ ଏଇଟା ଧର୍ମକ ହେବ କି ନ ହେବ ଏସବୁ ଚିନ୍ତା କରୁନାହାନ୍ତି କୃତବର୍ମାଣ ପ୍ରତି ଯାଚନ କାରଣ ସେନାଧ୍ୟକ୍ଷତ୍ୱେନ ସେ ହେଉଛି ସେନାଧ୍ୟକ୍ଷ ଥିଲେ କୃତବର୍ମା ଅକ୍ରୁରସ୍ୟ ପରମ ଭକ୍ତତ୍ୱେନ ସହାୟ ସଂଶୟା ଅକ୍ରୁର ମଧ୍ୟ ଯାଇକି କହିଥିଲେ ତାଙ୍କୁ କିନ୍ତୁ ଅକ୍ରୁର ପାଖକୁ ପ୍ରଥମେ ଗଲେ ନାହିଁ କାହିଁକି ନା ଅକ୍ରୁର ହେଉଛନ୍ତି ଭଗବାନ ଭକ୍ତ ତେଣୁ ତାଙ୍କର ସନ୍ଦେହ ଥିଲା ସେ ମୋତେ ସାହାଯ୍ୟ ନ କରିପାରନ୍ତି ତେଣୁ କୃତବର୍ମା ସାହାଯ୍ୟ କରିପାରନ୍ତି କାହିଁକିନା ସିଏ ମୋତେ କହିଥିଲେ ତାକୁ ହତ୍ୟା କରିବା ପାଇଁ ତେଣୁ ବର୍ତ୍ତମାନ ଯାଇକି ତାଙ୍କୁ ସାହାଯ୍ୟ ମାଗୁଛନ୍ତି କୃତବର୍ମା ତା'ର ଉତ୍ତର ଦେବେ ଆସନ୍ତାକାଲି ଏଇଟା ଆଲୋଚନା କରାଯିବ ଦୁଇଟି ଶ୍ଳୋକରେ କୃତବର୍ମା କହିଛନ୍ତି ଆମର କଥା ବିଶ୍ରାମ ଦେବା ପୂର୍ବରୁ ଆମେ ଦୁଇ ମିନିଟ୍ ଭଗବାନଙ୍କ ନାମ ଫୋନ୍ କରିପାରିବୁ
Thank you.